श्रीमद्भागवतम दशम स्कंद षठी अध्याय श्लोक 39। त्वं नास्तदंड मुनिवीर्गदितानुभाव त्वं नास्तदंड मुनिवीर्गदितानुभाव आत्मात्मदस्य जगतामिति मे ब्रूतोऽसि आत्मात्मदस्य जगतामिति मे ब्रूतोऽसि हित्वा भवद्भ्रुव उद्धृत कालभेग हित्वा भवद्भ्रुव उदीरित कालभेग ध्वस्त आशिषो अब्ज भवनाक पतिन् कुतोन्ये ध्वस्ताशिषो अब्ज भवनाक पतिन् कुतोन्ये त्वं नास्तदंड मुनिवीर्गदितानुभाव आत्मात्मदस्य जगतामिति मे ब्रूतोऽसि हित्वा भवद्भ्रुव उदीरित कालभेग ध्वस्ताशिषो अब्ज भव नाकपतिन् कुतोन्ये त्वं नास्तदंड मुनिभिर्गदितानुभाव आत्मात्मदस्य जगतामिति मे ब्रूतोऽसि हित्वा भवद्भ्रुव उदीरित कालभेग ध्वस्ताशिषो अब्ज भव नाकपतिन् कुतोन्ये शुक्र अनुवाद आपणक महिमा घोषणा निमित्त प्रहान महान मुनिगण सन्यासी दंड परित्याग कर आपण समग्र जगतर परमात्मा एवं आपण एति कृपामय जे आपण निजक मध्य दान कर दियंती ब्रह्मा शिव एवं स्वर्गर देवता माने जो माने कि आपण पलकपातर सृष्ट एवं कालर अधीन से मानक त्याग कर स्वामी भाव स्थिर कर अन्य का बाछीले कौन लाभ होता हरे कृष्ण अवस्थ भक्त सजनवृंद मातृवृंद आप मान गांव भागवत कथा को स्वागत जना जाऊँगी ये जो कथा होती द्वारकर लक्ष्मीण महल कथा गोटे दिन सन्ध्या घटना तेणु भगवान जहाँ करे कर वेद हाँ आमर कथा अच्छे ब्रह्मा बेले बेले वेद ब्रह्माकर दोष भूल रही ब्रह्माकर मझेरे मझेरे भूल हो जाए किंतु भगवान कौन सी भूल हो पार ना सी जो कहले पूर्वर थट्टा करुले परिहास करुले रुक्मिणी सहित षोलटी निजर दोष देखते रुक्मिणी बहुत करवाटा ठीक है ना वर्तमान मध्य समय अच्छी से चाहिए ठीक करें अन्य जने राजा को बहुत करें भगवान कहते जहा सब भगवान कही रुक्मिणी देवी से सब खंडन करजे जो भगवान बहुत करते कौन सी त्रुटि है ना यू स्थापन करगवान कथार अनेक अर्थ रही तेणु ये जो 16 नंबर श्लोक आम देखा 16 ना के हाँ 16 नंबर श्लोक भगवान जो कही वर्तमान खंडन कर 16 नंबर श्लोक भगवान कहले যে বৈদর্ভ্যা তদা বিজ্ঞা তয়া দীর্ঘ দীর্ঘ সমীক্ষা ব্রুতা বয়ং গুণহীনা ভিক্ষুবি শ্লাঘিতা মুধা। তার অর্থ হে বৈদর্ভী বিদর্ভ রাজকন্যা, এতদ অভিজ্ঞায় তুমি এইসব জাণিপারিল না মোর সব দোষ সব রয়েছে, অভিজ্ঞা তোয়া অদীর্ঘ সমীক্ষা তুমি ঠিক ভাবে মো বিষয়ে চিন্তা করে পারিল না সমীক্ষা করে পারিল না। ভৃতা বয়ং গুণহীন, তুমি আমি যে গ্রহণ কল ভৃত বা বরণ কল বয়ং আমি আমি হচ্ছে গুণহীন, আমার কোণী গুণ না, এবং ভিক্ষুভি শ্লাঘিতা মুধা, আমি আমি মানে কেজন ভিকারি কিছু টিকি শ্লাঘিতা বা টিকি আমি প্রশংসা করতে, কিন্তু তুমি সেই ভিক্ষুক মান কথা শুনিকি মতো বরণ কল, এ তো বহু বড় ভুল হয়ে গেল তোমার কহবার উদ্দেশ্য লা। কিন্তু ভগবান রুক্মিণী দেবী বর্তমান ভগবান কথাকে ভগবান রুক্মিণী দেবী খণ্ডন করছেন। রুক্মিণী দেবী যে ভগবান বিবাহ করা স্থির করে কিভাবে ভাবে না ভগবান কথা শ্রবণ করি আর্ব বর্ণনা করে দশম স্কন্ধ একাবন অধ্যায়ে সব বর্ণনা করা যাইছে, কিভাবে বিদর্ভ রাজ্যে বিভিন্ন মুনি ঋষি মানে যাই ভগবান গুণগান করতে। মুনি ঋষি মানে সাধু মানে ইয়ে হচ্ছেন কণ পৃথিবীর ভূষণ, সাধু মানে থাকার এ ভৌতিক জগৎ তিষ্ঠিক রয়েছে, সাধু মানে নথিলে বহু জগৎ নষ্ট ধ্বংস হয়ে যাই, সাধু মানে এই জগতের ভূষণ, তেমন সে সাধু কহিলে যেটি যাবে সে ভগবান গুণগান করবে, হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে। আজ শিল প্রভুপাদ মহারাজ তাঁর 125তম আবির্ভাব আমি পালন কলে, যদি সে যাই নথান্তে পাশ্চাত্য জগৎকু পাশ্চাত্য জগতের লোক মানকর অবস্থা কণ হইতা, আজ যাই থিবারু আজ পাশ্চাত্য জগতের সমস্তে সে ভগবান গুণগান করছেন, এই ভক্তর ভগবান ভক্তর এভাবে মহিমা রয়েছে, তেণু সেইভাবে ভাবে ভক্ত মানে ভগবান গুণগান করুলে, যা শুণিকি রুক্মিণী দেবী ভগবান ভক্ত হয়ে গেলে এবং ভগবান বিবাহ করা স্থির করেদেলে, তাঁর পতি রূপে বরণ কলে ভগবান পতি রূপে বরণ কলে। লক্ষ্মী দেবী প্রকৃত নিত্য সে তাঁর স্বামী, ইয়ে নিত্য তাঁর পত্নী সে তাঁর স্বামী, নিত্য সম্বন্ধ যে রয়েছে ভৌতিক জগতের আমার যে সম্বন্ধ রয়েছে এটা অনিত্য সম্বন্ধ, কিন্তু ভগবান সহিত যে আমার সম্বন্ধ রয়েছে এই যে নিত্য সম্বন্ধ, এ নুহ কিছুদিন তলে সৃষ্টি হল তাপরে কিছুদিন পরে নষ্ট হয়ে যাব না, সবুবেলপাই অনাদিকাল অনন্তকাল পর্যন্ত রহবে এই সম্বন্ধ। ভগবতী তার পঞ্চ পনেরো অধ্যায়ে ভগবান কহিলেন সে কথা, মহিমাস জীবলোকে জীবভূত সনাতন, এই যে ভৌতিক জগতের যেতে জীব অনেক খালি মনুষ্য মানে নুহেন পশু পাখি কীট পতঙ্গ ইত্যাদি মানে সমস্তে ভগবান অংশ সনাতন ভাবের অংশ নুহ, যে মঝে কিছুদিন হয়ে গেলে তাপরে রহবে না সেমিতি নু, সবুবেলপাই ভগবান অংশ, আমার সমস্ত ভগবান সহিত গোটে নিত্য সম্বন্ধ রয়েছে, সে সম্বন্ধের জ্ঞানটি আমি ভুলে যাইছি ভৌতিক জগতের সম্বন্ধ খোঁজি বুলুছে, কিন্তু ভেদরে এই তিনোটি তত্ত্ব রয়েছে সম্বন্ধ অভিধেয় এবং প্রয়োজন, লক্ষ লক্ষ শ্লোক রয়েছে ভেদরে কিন্তু তত্ত্বরে তিনোটি রয়েছে সম্বন্ধ অভিধেয় এবং প্রয়োজন, তেমন সে সম্বন্ধ অভিধেয় প্রয়োজনর ভগবান যে প্রকাশ রয়েছে সম্বন্ধর প্রকাশ হচ্ছেন ভগবান মদন মোহন, যে সনাতন পাখে আবির্ভাব হয়েছে, জয়তাং শ্রুত পঙ্গো মম মন্দর মতে গতে মৎসর্বস্ব পাদাম্বুজ রাধা মদন মোহন, ইউ সম্বন্ধ সম্বন্ধ দেব ভগবান মদন মোহন, জয়তাং শ্রুত পঙ্গো, হ্যাঁ আমি সেই ভগবান জয় জয় হো মু হচ্ছে ম পঙ্গু, জয়তাং শ্রুত পঙ্গু মম মন্দর গতে মোর মতি মধ্য বহুত বহুত মন্দ মন্দর মতে মন্দর মতে গতি ତେଣୁ ସେଇ ଭଗବାନ କୃପା କରିକିରି ମଦନ ମୋହନ ଆମକୁ ସେ ସମ୍ବନ୍ଧ ଜ୍ଞାନକୁ ସ୍ଥାପନ କରନ୍ତୁ ଆମ ପାଖରେ ଆମ ସହିତ। ସେ ସମ୍ବନ୍ଧ ଜ୍ଞାନ ଆମେ ଜାଣିଲେ ଭଗବାନ ସହିତ ସମ୍ବନ୍ଧ ସ୍ଥାପନ କରିବା। ଭଗବାନ ସହିତ ସମ୍ବନ୍ଧ ସ୍ଥାପନ ନ କଲେ ଆମେ କେଉଁଠି ନା କେଉଁଠି ସମ୍ବନ୍ଧ ସ୍ଥାପନ କରିବା। ଭୌତିକ ଜଗତରେ ଅନେକ ସମ୍ବନ୍ଧ ସ୍ଥାପନ କରିଛେ, କିନ୍ତୁ ଏ ହେଉଛି ଅନିତ୍ୟ। ଏ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧ ରହିଛି, ଶରୀର ଚାଲିଗଲେ ସେ ସମ୍ବନ୍ଧ ଚାଲିଯିବ। କିନ୍ତୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇଟା ନିତ୍ୟ, ସେଇଟା କେବେ ନଷ୍ଟ ହେବ ନାହିଁ। ସର୍ବସ୍ୱ ପାଦାମ ଯେଉଁ ଆମର ସବୁ କିଛି ହେଉଛି ପାଦାମ, ଭଗବାନ ଦୁଇ ପାଦ ପଦ୍ମ, ରାଧା ମଦନ ମୋହନ, ସେ ରାଧା ମଦନ ମୋହନ ଇଏ ହେଉଛି ସମ୍ବନ୍ଧ ଜ୍ଞାନ, ସମ୍ବନ୍ଧ ତତ୍ତ୍ୱ। ଏ ସମ୍ବନ୍ଧ ତତ୍ତ୍ୱଟି ହେଉଛି ବହୁତ ମୁଖ୍ୟ ତତ୍ତ୍ୱ। ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଛେ, କିନ୍ତୁ ରୁକ୍ମିଣୀ ଦେବୀ କିଭଳି ନିତ୍ୟ ପାର୍ଶ୍ୱଦ ସେମାନେ ଭଗବାନଙ୍କର ଏ ଲୀଳା କରୁଛନ୍ତି, ତେଣୁ ସେ ଭଗବାନ ପତି ରୂପରେ ବରଣ କରିଦେଲେ ଶୁଣିକିରି ଭଗବାନ କଥା। ତେଣୁ ଏଠି ଇଏ କହୁଛନ୍ତି, ଭଗବାନ କହୁଛନ୍ତି 16 ଶ୍ଳୋକରେ, ମୋର କୌଣସି ଗୁଣ ନାହିଁ, କିନ୍ତୁ କେତେଜଣ ଭିକ୍ଷୁକ ଭିକାରୀ ମୋର ଗୁଣଗାନ କରିକି ଶୁଣିକିରି ତୁମେ ମୋତେ ବରଣ କଲ, ଭୁଲ ହେଇଗଲା ସେଇଟା ତୁମର କହିବାର ଉଦ୍ଦେଶ୍ୟ ହେଉଛି ସେଇଟା। ତେଣୁ ବର୍ତ୍ତମାନ ରୁକ୍ମିଣୀ ଦେବୀ ସେ କଥାକୁ ଖଣ୍ଡନ କରୁଛନ୍ତି, ଭଗବାନ ଯାହା କହିବେ ତା'ର ଅଲଗା ପ୍ରକାର ଅନେକ ପ୍ରକାର ଅର୍ଥ ରହିଛି। ତେଣୁ ଏଠି ସେ କହୁଛନ୍ତି ଯେ ତ୍ୱଂ ନ୍ୟସ୍ତ ଦଣ୍ଡ ମୁନିଭିର୍ ଗଦିତାନୁଭାବ। ମୁନି ମୁନି କହିଲେ ମନନଶୀଳ ବ୍ୟକ୍ତି, ଭଗବାନଙ୍କୁ ସମସ୍ତେ କିଛି ନା କିଛି ଚିନ୍ତା କରୁଛନ୍ତି, ମନରେ କିଛି ନା କିଛି ଚିନ୍ତା କରୁଛନ୍ତି, କିନ୍ତୁ ସେମାନେ ମୁନି ନୁହନ୍ତି। ମୁନି ହେଉଛନ୍ତି କିଏ ନା, ଭଗବାନଙ୍କ ବିଷୟରେ ଯେ ଚିନ୍ତା କରୁଛନ୍ତି ମୁନି। ଆତ୍ମାରାମ ଶ୍ଳୋକରେ ସେ ଅର୍ଥ ଶବ୍ଦଟି ରହିଛି, ଆତ୍ମାରାମଶ୍ଚ ମୁନୈୟୋ ମୁନା ମୁନି। ମୁନି ଶବ୍ଦରେ ଅନେକ ଅର୍ଥ ରହିଛି, ଏଇଟା ବର୍ଣ୍ଣନା କରାଯାଇଛି ମହାପ୍ରଭୁ ଏଇଟାକୁ ସନାତନ ଗୋସ୍ୱାମୀ ପାଖରେ ଏଇ ଶବ୍ଦଟିକୁ ଏଇ ଶ୍ଳୋକଟିକୁ 61 ପ୍ରକାର ଅର୍ଥ କରିଛନ୍ତି। ମୁନି ଶବ୍ଦରେ ଅନେକ ଅର୍ଥ ରହିଛି, ତେଣୁ ଇଏ ଯେଉଁ ମୁନି ମୁଖ୍ୟ ଅର୍ଥ ହେଉଛି ଭଗବାନଙ୍କୁ ଯିଏ ମନନ କରନ୍ତି, ମନରେ ଯେଉଁମାନେ ଭଗବାନଙ୍କୁ ମନନ କରନ୍ତି ବା ମନରେ ଚିନ୍ତା କରନ୍ତି, ପ୍ରକୃତରେ ତାଙ୍କର ମନ କ'ଣ ବହୁତ ଶ୍ରେଷ୍ଠ ମନ, ମନଟାର ପ୍ରକୃତ ଉପଯୋଗ ହେଉଛି ଏଇଟା। ମନ ତାଙ୍କର ବନ୍ଧୁ, ଯେଉଁଦ୍ୱାରା ଯେଉଁ ମନ ଦ୍ୱାରା ଭଗବାନଙ୍କ ଚିନ୍ତନ ହେଉନାହିଁ ସେ ମନଟା ତାଙ୍କର ଶତ୍ରୁ। ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ମୁନିମାନେ ସବୁବେଳେ ଭଗବାନଙ୍କର ମନନ କରନ୍ତି। ଏବଂ ଭଗବତ ଗୀତାରେ ମଧ୍ୟ ଯେଉଁ 4 କଥା କହିଲେ, ସବୁଠାରୁ ଗୃହତ୍ତମ କଥା 4, ସେଇଟା ପ୍ରଥମ ହେଉଛି ମନ୍ମନା ଭବ, ମନରେ ମୋତେ ଚିନ୍ତା କର। ସେଥିପାଇଁ ଏ ଶ୍ଳୋକଟି 2 କୁହାଯାଇଛି, ମନ୍ମନା ଭବ 2 କୁହାଯାଇଛି, ମନରେ ମୋତେ ଚିନ୍ତା କର। ଏବଂ ଯେଉଁମାନେ ସାଧନ କରୁଛନ୍ତି ଭଗବାନଙ୍କୁ ମନରେ ଚିନ୍ତା କରିବା ପାଇଁ, ସାଧକ ଭକ୍ତ ଯେଉଁମାନେ, ସେ ମନଟା ଭଗବାନ ପାଖରେ ଲାଗୁନାହିଁ। ତେଣୁ 6 ଅଧ୍ୟାୟରେ ଭଗବାନ କହୁଛନ୍ତି କେମିତି ମନକୁ ଲଗେଇବାକୁ ପଡ଼ିବ, ଯତ ଯତ ନିଶ୍ଚଳତି ମନଂ ଚଞ୍ଚଳ ମସ୍ଥିରମ୍ ତତ ତତ ନିୟମେଇ ତଥା ଆତ୍ମନୈବ ବସଙ୍ଗେ। ଯେତେ ଯେତେବେଳେ ଇଏ ହେଉଛି ପ୍ରାକ୍ଟିସ୍, ଇଏ ହେଉଛି ଆମର କ'ଣ, ଆମେ ଏଇଟାକୁ ପ୍ରାକ୍ଟିସ୍ କରୁଛେ କ'ଣ ନା, ମନଟା ଯେତେବେଳେ ଭଗବାନ ପାଖରେ ଲାଗୁନାହିଁ, ମନଟାକୁ ପୁଣି ସେଠି ଆଣିବାକୁ ପଡ଼ିବ ଭଗବାନ ପାଖରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ମନଟାକୁ ସବୁବେଳେ ଭଗବାନ ପାଖରେ ଲଗେଇବାକୁ ପଡ଼ିବ। ତେଣୁ ଯେମିତି ଆମେ ଦେଖିବା ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ, ଛୋଟିଆ ବ୍ୟକ୍ତି ନୁହନ୍ତି, ଯୁବକ ଅବସ୍ଥାରେ ଭଗବାନଙ୍କର ଭକ୍ତି କରୁଥିଲେ। 9 ଯାକ ଯେଉଁ ଭକ୍ତିର 9 ଅଙ୍ଗ ରହିଛି, 9 ଯାକ ଅଙ୍ଗ ସେ ପାଳନ କରୁଥିଲେ। ଭାଗବତ 9 ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ସବୈମନ କୃଷ୍ଣ ପଦାରବିନ୍ଦୟୋ ବଚାସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ। ସବୈମନ ନିଶ୍ଚିନ୍ତ ଭାବରେ ତାଙ୍କର ମନକୁ ଭଗବାନ ପାଦ ପଦ୍ମରେ ଲଗେଇଥିଲେ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଅସଂଖ୍ୟ ରହିଛି, ଅନନ୍ତ ରହିଛି, ସେସବୁକୁ ମନରେ ସ୍ମରଣ କରୁଥିଲେ, ଚିନ୍ତନ କରୁଥିଲେ। ଏଭଳି ରାଜା ପରି ସମ୍ରାଟ, ପୃଥିବୀର ସମ୍ରାଟ ଥିଲେ, ଏଭଳି ସମ୍ରାଟ ଥିଲେ ଯେଉଁ ରହିଛନ୍ତି ଅମ୍ବରୀଶ ମହାରାଜ, ଏ ସୂର୍ଯ୍ୟବଂଶର ସୂର୍ଯ୍ୟବଂଶର ଅମ୍ବରୀଶ ମହାରାଜ ଯେତେବେଳେ ସମ୍ରାଟ ଥିଲେ, ସେହି ସମୟରେ ଚନ୍ଦ୍ରବଂଶର ଜଣେ ରାଜା ହେଉଛନ୍ତି ଯଯାତି ମହାରାଜ। ସେ ଗୋଟେ ପ୍ରଦେଶର ରାଜା ଥିଲେ, ଏ ସମଗ୍ର ପୃଥିବୀର ସମ୍ରାଟ ଥିଲାବେଳେ ସେ ଗୋଟେ ପ୍ରଦେଶର ସମ୍ରାଟ ଥିଲେ, ଏ ରାଜା ଥିଲେ ଅମ୍ବରୀଶ ମହାରାଜ ଏବଂ ଯଯାତି ମହାରାଜ, ଏକ ଏକକାଳୀନ। ତେଣୁ ଯଯାତି ମହାରାଜ ବହୁତ ପ୍ରକାର ଉପଭୋଗରେ ବ୍ୟସ୍ତ ରହିଥିଲେ, ଏମିତିକି ଏସବୁ ବହୁତ ବଡ଼ କଥା ରହିଛି। ତାଙ୍କ ପୁତ୍ରଙ୍କର ଯୌବନ ଆଣିକରି, କନିଷ୍ଠ ପୁତ୍ରଙ୍କର ଯୌବନ ଆଣିକରି ସେ ତାଙ୍କର ପତ୍ନୀ ସହିତ ଉପଭୋଗ କରୁଥିଲେ, ଏଭଳି ସ୍ତରରେ ସେ ଥିଲେ। କିନ୍ତୁ ତାଙ୍କର କେମିତି ପରିବର୍ତ୍ତନ ହେଲା, କେମିତି ପରିବର୍ତ୍ତନ ହେଲା, ଏତେ ଭୋଗରେ ରହିଥିଲେ କେମିତି ପରିବର୍ତ୍ତନ ହେଲା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟେ ଶ୍ଳୋକର ଭାଷ୍ୟରେ କହୁଛନ୍ତି, ସିଏ ଏଇ ଅମ୍ବରୀଶ ମହାରାଜଙ୍କର ସଙ୍ଗଲାଭ କରିଥିଲେ, ଅମ୍ବରୀଶ ମହାରାଜଙ୍କ ସଙ୍ଗଲାଭ କରିଥିବାରୁ ଯଯାତି ମହାରାଜ ଜଣେ ଭକ୍ତରେ ପରିଣତ ହୋଇଗଲେ। ତେଣୁ ସେଇ ଯଯାତି ମହାରାଜଙ୍କର ଯେଉଁ କନିଷ୍ଠ ପୁତ୍ର ଯଦୁ, ଯିଏ ତାଙ୍କୁ ଯୌବନ ପ୍ରଦାନ କରିଥିଲେ ପିତାଙ୍କୁ, ଇଏ 1000 ବର୍ଷ କାଳ ଉପଭୋଗ କଲେ ତାଙ୍କର ପୁତ୍ରଙ୍କର ଯୌବନ ନେଇକି, ଉପଭୋଗ କରିଥିଲେ ମଧ୍ୟ ତାଙ୍କର ଜ୍ଞାନ ହୋଇନଥାନ୍ତା। କିନ୍ତୁ ସୌଭାଗ୍ୟକ୍ରମେ ସିଏ ଏଇ ଅମ୍ବରୀଶ ମହାରାଜଙ୍କର ସଙ୍ଗଲାଭ କଲେ, ଭକ୍ତଙ୍କର ସଙ୍ଗଲାଭ କଲେ, ସେ ଭକ୍ତରେ ପରିଣତ ହୋଇଗଲେ। ଆଜି ଆମେ ସବୁ ଯେଉଁମାନେ ଆସିଛେ ଆମେ ଇସ୍କନକୁ ଆସିଛେ, ଏମାନେ କେମିତି ଆସିଲେ, ଏଣେ ଭକ୍ତଙ୍କ ସଙ୍ଗଲାଭ କରିଥିବାରୁ ଆସିଲେ, ନହେଲେ ଆମର ଅବସ୍ଥା କ'ଣ ହେଇଥାନ୍ତା। ଇସ୍କନରୁ ବା ଭକ୍ତ ହେବା ପୂର୍ବର ଅବସ୍ଥା ଆଉ ବର୍ତ୍ତମାନ ଅବସ୍ଥା ବିଷୟରେ ଯଦି ଆମେ ଚିନ୍ତା କରିବା ଆମେ ଜାଣିପାରିବା। ଏଣେ ଭକ୍ତଙ୍କର ସଙ୍ଗଲାଭ ନ କରିଥିଲେ ଆଜି ଆମେ ଭକ୍ତ ହେଇନଥାନ୍ତେ। ତେଣୁ ଏହିଭଳି ଭାବରେ ଯଯାତି ମହାରାଜ ତାଙ୍କର ସଙ୍ଗଲାଭ କରିକିରି ଭକ୍ତରେ ପରିଣତ ହୋଇଗଲେ, ତାଙ୍କର ବୈରାଗ୍ୟ ଯାହା ହେଲା। ତେଣୁ ସେ ତାଙ୍କର ଯୌବନକୁ ତାଙ୍କ ପୁତ୍ରଙ୍କୁ ପ୍ରଦାନ କରିଦେଲେ, କନିଷ୍ଠ ପୁତ୍ର ଯେଉଁ ପୁରୁ, ସେ ପୁରୁ ବଂଶରେ ଆସନ୍ତି ପାଣ୍ଡବମାନେ ଏବଂ କୌରବମାନେ, ତେଣୁ ଯଦୁବଂଶରେ ଆସନ୍ତି ଭଗବାନ କୃଷ୍ଣ। କିନ୍ତୁ କୃଷ୍ଣ ରାଜା ହେଲେ ନାହିଁ, ବା ସମ୍ରାଟ ହେଲେ ନାହିଁ, ସମ୍ରାଟ ହେଲେ ଯୁଧିଷ୍ଠିର ମହାରାଜ। ଭାଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି, ଅର୍ଜୁନ ସେ କଥାଟି କହିଛନ୍ତି 1ଅଧ୍ୟାୟରେ, ଭଗବାନ ପ୍ରାର୍ଥନା କରୁଛନ୍ତି, ତା ଦେହରେ ଗୋଟେ କଥା ରହିଛି। ଭଗବାନ ସହିତ ଅର୍ଜୁନଙ୍କର ବହୁତ ସଖ୍ୟ ସମ୍ବନ୍ଧ ଥିଲା, ଥଟ୍ଟା ପରିହାସ ହେଉଥିଲା, ଏସବୁ ଚାଲିଥିଲା। କିନ୍ତୁ ଯେତେବେଳେ ଦେଖିଲେ ଭଗବାନଙ୍କର ବିଶ୍ୱରୂପ, ସେତେବେଳେ ସେ ଭୟ କରିଗଲେ, କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ଯେଉଁ ଆପଣଙ୍କ ସହିତ ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତାଂ ମହିମାନଂତ ଭେଦଂ ମୟା ପ୍ରମାଦାତ୍ ପ୍ରଣୟେନ ବାପି। ଭଗବାନଙ୍କୁ ସିଏ କେତେବେଳେ ସଖା, କେତେବେଳେ କୃଷ୍ଣ ଏଇଭଳି ଭାବରେ କହୁଥିଲେ, କିନ୍ତୁ ବର୍ତ୍ତମାନ ସେ ଯେଉଁ କହୁଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ଅର୍ଜୁନଙ୍କର ମନୋଭାବ ଅଲଗା ପ୍ରକାର ଥିଲା, ଯେତେବେଳେ କହୁଥିଲେ ହେ କୃଷ୍ଣ ହେ ସଖ୍ୟତି ମତ୍ୱା ହେ ପ୍ରସଭଂ ଯଦୁକ୍ତ ହେ କୃଷ୍ଣ ହେ ଯାଦବ, ଏଇ ଯେଉଁ କହୁଥିଲେ ତାଙ୍କର ମନର ଭାବନା କ'ଣ ଥିଲା ଅର୍ଜୁନଙ୍କର, ନା ହେ କୃଷ୍ଣ କହିଲେ ତୁମେ ଯଦୁବଂଶରେ ଆସୁଛ, ତୁମେ ରାଜା ହୋଇପାରିବ ନାହିଁ, ଆମେ ପୁରୁବଂଶରେ ଆସୁଛୁ, ଆମେ ରାଜା ହେବୁ, ଏଇ ଭାବରେ ସେ କହୁଥିଲେ ହେ କୃଷ୍ଣ। ହେ ଯାଦବ ଯେତେବେଳେ କହୁଥିଲେ ତାଙ୍କର ଭାବନା, ତାଙ୍କର ମନର ଚିନ୍ତାଧାରା ଥିଲା କ'ଣ, ନା ତୁମେ ଯଦୁକୂଳରେ ଆସିଛ, ତୁମେ ହେ କୃଷ୍ଣ ହେ ଯାଦବ ହେ ସଖେତି, ହେ ଯାଦବ ଯଦୁକୂଳରେ ଆସିଛ, ତୁମର ଯେଉଁ ପିତା ଯେଉଁ ରହିଛନ୍ତି ବସୁଦେବ, ସିଏ କ'ଣ ଏତେ ଯୋଦ୍ଧା ନୁହନ୍ତି, କିନ୍ତୁ ଆମର ପିତା ପାଣ୍ଡୁ ସମଗ୍ର ପୃଥିବୀକୁ ଜୟ କରିଥିଲେ। ତେଣୁ ଏଇ ଭାବରେ ସେ ଭଗବାନଙ୍କ ସହିତ ଭାବର ବିନିମୟ କରୁଥିଲେ। ତେଣୁ ଯେତେବେଳେ ଭଗବାନଙ୍କୁ ଦେଖିଲେ, ତାଙ୍କର ବିଶ୍ୱରୂପ ଦେଖିଲେ, ସେତେବେଳେ ସେ ଭୟ କରିକିରି ଏଇଭଳି ଭାବରେ ସ୍ତୁତି କରିଛନ୍ତି, ଆଚାର୍ଯ୍ୟମାନେ ତାଙ୍କ ଟୀକାରେ କଥା କହୁଛନ୍ତି। ତେଣୁ ଭଗବାନ ଏଇ ଯେଉଁ କି ଯେଉଁ ରହିଛନ୍ତି ଯଯାତି ମହାରାଜ, ଏ ଅମ୍ବରୀଶ ମହାରାଜଙ୍କ ସଙ୍ଗଲାଭ କରିକିରି ତାଙ୍କର ବୈରାଗ୍ୟ ଉତ୍ପନ୍ନ ହେଲା, ଏସବୁ ତ୍ୟାଗ କରିକିରି ତାଙ୍କର ଯୌବନ ପିତା ପୁତ୍ରଙ୍କର ଯେଉଁ ଯୌବନ ନେଇଥିଲେ ତାଙ୍କୁ ପ୍ରଦାନ କରିଦେଇକିରି ବାର୍ଦ୍ଧକ୍ୟ ନେଇକି ଚାଲିଗଲେ ଭଗବାନଙ୍କ ଭଜନ କରିବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏଇଭଳି ଭାବରେ କଥା ସମ୍ବନ୍ଧ ଭଗବାନଙ୍କ ସହିତ ଆମର ସମ୍ବନ୍ଧଙ୍କର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଅଛି। ସେ ସମ୍ବନ୍ଧ କାହାଣୀଟି ଭୁଲି ଯାଇଛି, କିନ୍ତୁ ଆମେ ଯେତେବେଳେ ଭକ୍ତିରେ ଅଗ୍ରସର ହେବା ସେତେବେଳେ ଜାଣିବା ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ଇଏ ପ୍ରଥମେ ଭକ୍ତିର ଆରମ୍ଭ ହେଉଛି ସମ୍ବନ୍ଧ ଜ୍ଞାନରୁ। ଭକ୍ତି ଏଇ ଯେଉଁ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ କ'ଣ ଯେଉଁ ଭାବର ବିନିମୟ ହୁଏ ସେଇଟା ହେଉଛି ଅଭିଧେୟ, ସେଇଟା ହେଉଛି ଭକ୍ତି। ତେଣୁ ଆମେ ଭକ୍ତି କଲେ ଭଗବାନଙ୍କ ସହିତ ସମ୍ବନ୍ଧ ଜ୍ଞାନକୁ ଜାଣିପାରିବା। ତେଣୁ ଇଏ ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ, ଲକ୍ଷ୍ମୀ ଦେବୀ ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି, ଇଏ ଗୋଟେ ଲୀଳା ହେଉଛି। ତେଣୁ ଭଗବାନଙ୍କର ଯେତେବେଳେ ଗୁଣ ଶ୍ରବଣ କଲେ ସେତେବେଳେ ସେ ଶୁଣିକିରି ଭଗବାନଙ୍କୁ ନିଜ ପତି ରୂପରେ ବରଣ କଲେ। କିନ୍ତୁ ସେଇଠି ଯେତେବେଳେ ବିଦର୍ଭ ନଗରରେ ଭୀଷ୍ମଙ୍କ ରାଜାଙ୍କର ରାଜ ଦରବାରରେ ଯେତେବେଳେ ଭଗବାନ କଥା ଚାଲିଥିଲା, କେବଳ ରୁକ୍ମିଣୀ ଶୁଣୁଥିଲେ ତା ନୁହଁ, ବହୁତ ବ୍ୟକ୍ତି ଶୁଣୁଥିଲେ, କିନ୍ତୁ ବହୁତ ଲୋକ ମଧ୍ୟ ଶୁଣୁନଥିଲେ। ଯେମିତି ତାଙ୍କର ଭାଇ ରୁକ୍ମିଣୀ, ସେ ଭଗବାନ କଥା ଶୁଣୁନଥିଲେ, ତେଣୁ ସେ ଭଗବାନଙ୍କର ନାସ୍ତିକ ବ୍ୟକ୍ତି ହୋଇଗଲେ। ଭଗବାନଙ୍କୁ ତାଙ୍କର ଭଉଣୀ ବିବାହ କରିବା ପାଇଁ ଚାହୁଁଛନ୍ତି ଭଗବାନଙ୍କୁ, ଏଥିରେ ସେ ଆନନ୍ଦ ନ ହୋଇକରି ସେ ବାଧା ଦେଇଥିଲେ। ରୁକ୍ମିଣୀଙ୍କୁ ଶିଶୁପାଳଙ୍କ ସହିତ ବିବାହ କରିବା ପାଇଁ ସେ ସ୍ଥିର କରିଥିଲେ, ଯେମିତିକି ସ୍ଥିର ହୋଇଯାଇଥିଲା, ରାତି ପାହିଲେ ସେ ବିବାହ କରିଥାନ୍ତି ଶିଶୁପାଳଙ୍କୁ। ତା ଭିତରେ ରୁକ୍ମିଣୀ ଦେବୀ ଭଗବାନ ଗୋଟେ ଚିଠି ଲେଖିଲେ, ବ୍ରାହ୍ମଣ ହାତରେ ସେ ଚିଠି ଦେଲେ। ଏସବୁ ଆଗରୁ ଆମେ ବର୍ଣ୍ଣନା କରିଛେ, ଭଗବାନ ଯାଇକି ତାଙ୍କୁ ହରଣ କଲେ, ଏଇ କଥାଟି ଏଠି ବର୍ଣ୍ଣନା କରାଯାଇଛି, ଭଗବାନ କେମିତି ତାଙ୍କୁ ହରଣ କଲେ। ସବୁ ରାଜାମାନେ ସବୁ ରହିଛନ୍ତି, ଜଗିକି ରହିଛନ୍ତି, ଅନେକ ସୈନ୍ୟମାନେ ରାଜାମାନେ ସବୁ ଜଗିକି ରହିଛନ୍ତି, କୃଷ୍ଣ କାଳେ ହରଣ କରିବେ ରୁକ୍ମିଣୀକୁ, ସେଇଥିପାଇଁ ଅସ୍ତ୍ରଶସ୍ତ୍ର ସହିତ ବହୁତ ପ୍ରକାର ସଜ୍ଜିତ ହୋଇକରି ବହୁତ ପୃଥିବୀର ବିଭିନ୍ନ ରାଜାମାନେ ସବୁ ତାଙ୍କ ସୈନ୍ୟମାନଙ୍କ ସହିତ ଆସିକରି ପ୍ରସ୍ତୁତ ହୋଇକି ରହିଥିଲେ। କିନ୍ତୁ ଭଗବାନ ତାଙ୍କ ସାମ୍ନାରେ ରୁକ୍ମିଣୀକୁ ହରଣ କଲେ, ଏ ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଉଛି। ତେଣୁ ଏଠି କହୁଛନ୍ତି ରୁକ୍ମିଣୀ ଦେବୀ, ତ୍ୱଂ ନସ୍ତଦଣ୍ଡ ମୁନିଭିର୍ ଗଦିତାନୁଭାବ। ନଷ୍ଟଦଣ୍ଡ, ଦଣ୍ଡ ନଷ୍ଟ କହିଲେ ଆର ଅନେକ ଅର୍ଥ ରହିଛି, ବିଭିନ୍ନ ପ୍ରକାର ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ଅର୍ଥ କରିଛନ୍ତି। ତେଣୁ ଏ ଦଣ୍ଡ କହିଲେ ସନ୍ନ୍ୟାସ, ଦଣ୍ଡ କହିଲେ ସନ୍ନ୍ୟାସ ଗ୍ରହଣ କରୁଛନ୍ତି, ତ୍ରିଦଣ୍ଡୀ ସନ୍ନ୍ୟାସୀ ଆମର କୁହାଯାଉଛି, ତ୍ରିଦଣ୍ଡୀ ସନ୍ନ୍ୟାସୀ। ତ୍ରିଦଣ୍ଡୀ ସନ୍ନ୍ୟାସୀ କହିଲେ ତିନୋଟି ଦଣ୍ଡ, କ'ଣ ସେ ଦଣ୍ଡ ତିନୋଟି ଦଣ୍ଡ କହିଲେ, ମହାପ୍ରଭୁ ଯେତେବେଳେ ଆସିଥିଲେ ନେଲେ ସନ୍ନ୍ୟାସ ଗ୍ରହଣ କଲେ, ତ୍ରିଦଣ୍ଡୀ ନୁହନ୍ତି, ସେ ହେଉଛନ୍ତି କିଏ କେଶବ ଭାରତୀଟାକୁ ନେଇଥିଲେ, ସେ ମାୟାବାଦୀ, ମାୟାବାଦୀ ତାଙ୍କ ସେମାନେ ତ୍ରିଦଣ୍ଡ ଧାରଣ କରନ୍ତି ନାହିଁ, ତାଙ୍କର ଗୋଟିଏ ଦଣ୍ଡ, ଏକଦଣ୍ଡ ସେ ଧାରଣ କରିଥିଲେ ମହାପ୍ରଭୁ। ଯଦିଓ ଆମର ସେ ଆସୁଛନ୍ତି ଏଇ ବୈଷ୍ଣବ ଧାରାରେ ଆସୁଛନ୍ତି, କିନ୍ତୁ ସେ ସନ୍ନ୍ୟାସ ଗ୍ରହଣ କଲେ କେଶବ ଭାରତୀଙ୍କ ଠାରୁ। କେଶବ ଭାରତୀ ହେଉଛି ଶଙ୍କରାଚାର୍ଯ୍ୟଙ୍କ ଧାରାରେ, ମାୟାବାଦୀ ଧାରାରେ ଆସିଛନ୍ତି, କିନ୍ତୁ ମହାପ୍ରଭୁ ତାଙ୍କଠାରୁ ନେଲେ ସନ୍ନ୍ୟାସ ନେଲେ। ସେ ଯେଉଁ ଦଣ୍ଡ ଧାରଣ କରିଥିଲେ, ସେ ଦଣ୍ଡ ଧାରଣ କରିକିରି ସେ ଭଗବାନଙ୍କୁ ଭଜନ କରୁଥିଲେ, ବୃନ୍ଦାବନ ଯିବା ପାଇଁ ବସୁଥିଲେ, ବୃନ୍ଦାବନରେ ଜଣେ ଭାଗବତ ଦଶମ ସ୍କନ୍ଧ ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ଜଣେ ଭିକ୍ଷୁ ଥିଲେ, ଯିଏକି ଆମର ରହିଥିଲେ ଉଜ୍ଜୟିନୀରେ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ଭଗବାନଙ୍କର ଗୁଣଗାନ କରୁଥିଲେ, ସେଇ ଗୁଣକୁ ଏ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ସେଇ ଗୁଣଗାନ କରିକି ଯାଉଥିଲେ ବୃନ୍ଦାବନକୁ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ସେମାନେ ସବୁ ବ୍ୟବସ୍ଥା କରିକି ତାଙ୍କୁ ପୁଣି ବୁଲେଇକିରି ଘିନି ଆସିଲେ ମାୟାପୁରକୁ, ମାନେ କ'ଣ ସେଇ ଯେଉଁ ନବଦ୍ୱୀପକୁ ଘିନି ଆସିଥିଲେ। ସେଇଠି ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ କିଛିଦିନ ସେଠି ରହିକିରି ତାପରେ ସେ ପୁଣି ଆସିଲେ, ପୁରୀକୁ ଆସିଲେ, ଆଉ ବୃନ୍ଦାବନ ଗଲେ ନାହିଁ। ଓଡ଼ିଶାବାସୀଙ୍କର କୃପା କରିବା ପାଇଁ ସେ ଓଡ଼ିଶାରେ ରହିଲେ, ତେଣୁ ସେ ଯେତେବେଳେ ଓଡ଼ିଶାକୁ ଆସୁଥିଲେ ସେ କଥା ସବୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆସିଲେ ଭୁବନେଶ୍ୱର ଇତ୍ୟାଦି ଦେଇକରି ଆସୁଛନ୍ତି, ବାଲେଶ୍ୱରରେ ମୁଣା ଇତ୍ୟାଦି ଯାଇକରି ସେଠି ଯେଉଁ ରହିଛନ୍ତି ମାଧବେନ୍ଦ୍ରପୁରୀ, ମାଧବେନ୍ଦ୍ରପୁରୀ କେମିତି ଭଗବାନ ତାଙ୍କ ପାଇଁ କ୍ଷୀର ଚୋରି କଲେ, କ୍ଷୀରଚୋରା ଗୋପୀନାଥ ରେମୁଣା ଏହିସବୁ ଲୀଳାକୁ ବର୍ଣ୍ଣନା କରିଛନ୍ତି। କଟକରେ ସେ ସମୟରେ ଥିଲେ ସାକ୍ଷୀ ଗୋପାଳ, ତାଙ୍କ ଲୀଳାକୁ ବର୍ଣ୍ଣନା କଲେ। ଏଇଭଳି ଭାବରେ ହେଇକିରି ଭୁବନେଶ୍ୱର ଦେଇକି ପୁରୀ ଯେତେବେଳେ ପହଞ୍ଚିଲେ, ସେହି ସମୟରେ ଯେଉଁ ରହିଛି ସେ ସ୍ଥାନ ଦଣ୍ଡଭଙ୍ଗା ବୋଲି ଗୋଟେ ସ୍ଥାନ ରହିଛି, ଚନ୍ଦନପୁର, ଚନ୍ଦନପୁର ଯେଉଁ ରହିଛି ସେଇଠି, ଚନ୍ଦନପୁରରେ ଭଗବାନ ମହାପ୍ରଭୁ ସେଠି ସବୁ ଶିବଜୀଙ୍କର ସବୁ ଥିଲା, ମୂର୍ତ୍ତି ଥିଲା, ସବୁ ଦର୍ଶନ କରିବା ପାଇଁ ଯାଇଥିଲେ। ନଦୀ ଭାର୍ଗବୀ ନଦୀ ପାର ହେଇକି ଯାଉଥିଲେ। ସେହି ସମୟରେ ଭଗବାନଙ୍କୁ ଗୁଣଗାନ କରୁଥିବା ସମୟରେ ନିତ୍ୟାନନ୍ଦ ପ୍ରଭୁ ସେ ଦଣ୍ଡକୁ ଭାଙ୍ଗିକି ଫିଙ୍ଗିଦେଲେ ସେହି ଜଳରେ, ନଦୀରେ, ଭାର୍ଗବୀ ନଦୀରେ ଫିଙ୍ଗିଦେଲେ। ମହାପ୍ରଭୁ ଆଉ ଜାଣିନାହିଁ, ମହାପ୍ରଭୁ କ'ଣ, ସିଏ ଭୋଳ ହେଇକିରି ଭଗବାନ ଗୁଣଗାନ କରିକି ଯାଉଛନ୍ତି। ଏଇ ପହଞ୍ଚିକି ଯେତେବେଳେ ଅଠର ନଳା ପାଖରେ ପହଞ୍ଚିଗଲେ, ସେଇଠି ଜଗନ୍ନାଥଙ୍କର ଦେଖାଯିବ, ବାନା ଦେଖାଯିବ, ଜଗନ୍ନାଥଙ୍କର ଯେଉଁ ରହିଛନ୍ତି ଉପରେ ମନ୍ଦିର ଉପରେ ଚକ୍ର ରହିଛନ୍ତି, ସେସବୁ ଦେଖାଯିବ ସେଇଠି ଅଠର ନଳାରେ। ତେଣୁ ସେଇଠି କହିଲେ ନିତ୍ୟାନନ୍ଦ ପ୍ରଭୁ କହିଲେ, ମୋର ଦଣ୍ଡ ଦିଅ ନା, ଆପଣଙ୍କ ଦଣ୍ଡ ନାହିଁ, ଆପଣ ଦଣ୍ଡ ଭଙ୍ଗା ହେଇଗଲା, ଦଣ୍ଡ ଭଙ୍ଗା ହେଇଗଲା। ଏସବୁ ଲୀଳା, ଦଣ୍ଡ ଭଙ୍ଗା ଲୀଳା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଦଣ୍ଡ ଭଙ୍ଗା ଲୀଳା ଏଇ ପରମ ଗମ୍ଭୀର, ସେଇ ବୁଝେ ଧୂଆଁର ପଦେ ଭକ୍ତି ଯାର୍ଧୀର, ସେ ବୁଝିବ ଏଇ ଦଣ୍ଡ ଭଙ୍ଗା ଲୀଳାକୁ ଯେଉଁମାନେ ନିତ୍ୟାନନ୍ଦ ପ୍ରଭୁ ଏବଂ ଚୈତନ୍ୟ ପ୍ରଭୁଙ୍କର ପାଦ ପଦ୍ମରେ ଭକ୍ତି ରହିଛି ବା ଧୀର ବ୍ୟକ୍ତି ଯେଉଁମାନେ, ସେମାନେ ବୁଝିପାରିବେ ଦଣ୍ଡ ଭଙ୍ଗା ଲୀଳା ବହୁତ ଗମ୍ଭୀର ଲୀଳା, ଏ ପରମ ଗମ୍ଭୀର, ଖାଲି ଗମ୍ଭୀର ନୁହଁ ପରମ ଗମ୍ଭୀର। ହଁ, ଭଗବାନଙ୍କ ଦଣ୍ଡକୁ କାହିଁକି ଭଙ୍ଗା ହେଲା, ଆଚାର୍ଯ୍ୟମାନେ ବହୁତ ପ୍ରକାର ତା ବିଷୟରେ କଥା କହିଛନ୍ତି, ବହୁତ ତା'ର ରହିଛି ମହତ୍ତ୍ୱ ରହିଛି, ତା ତତ୍ତ୍ୱ ରହିଛି। ଯାହା ହଉ, ଏଇ ଯେଉଁ ଦଣ୍ଡ, ଏମାନେ ଦଣ୍ଡକୁ ଧାରଣ କରନ୍ତି, ସନ୍ନ୍ୟାସୀମାନେ ଦଣ୍ଡକୁ ଧାରଣ କରନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଯିବା ପାଇଁ ନ୍ୟସ୍ତ ଦଣ୍ଡ, ସେମାନେ ଦଣ୍ଡକୁ ମଧ୍ୟ ତ୍ୟାଗ କରିଦିଅନ୍ତି, ସନ୍ନ୍ୟାସୀମାନେ ମଧ୍ୟ ଦଣ୍ଡକୁ ତ୍ୟାଗ କରିଦିଅନ୍ତି ଭଗବାନଙ୍କ ଶରଣରେ ଯିବା ପାଇଁ ଦରକାର ପଡ଼ିଲେ, ସନ୍ନ୍ୟାସୀମାନେ ମଧ୍ୟ ଦଣ୍ଡକୁ ତ୍ୟାଗ କରିଦିଅନ୍ତି, କାହିଁକିନା ଭଗବାନଙ୍କ ଶରଣରେ ଯିବା ପାଇଁ ଯଦି ଦରକାର ପଡ଼େ। ତେଣୁ ତ୍ୱଂ ନ୍ୟସ୍ତ ଦଣ୍ଡ ମୁନିଭିର୍ ଗଦିତାନୁଭାବ, ତେଣୁ ଯେଉଁମାନେ ମୁନିମାନେ ସେ ଦଣ୍ଡକୁ ମଧ୍ୟ ତ୍ୟାଗ କରିଦିଅନ୍ତି ଭଗବାନଙ୍କ ଶରଣରେ ଯିବା ପାଇଁ, ଗଦିତାନୁଭାବ ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି। ମୁନିମାନେ ତାଙ୍କର ଦଣ୍ଡକୁ ମଧ୍ୟ ତ୍ୟାଗ କରିଦିଅନ୍ତି ଭଗବାନଙ୍କ ଶରଣରେ ଯିବା ପାଇଁ, ତେଣୁ ଅନୁଭାବ ତାଙ୍କର ଏହିଭଳି ଭାବରେ ଭାବ ରହିଛି। ଅନୁଭାବ ଅନୁଭାବ ତ ବିଭିନ୍ନ ସ୍ତର ରହିଛି, ଭକ୍ତିର ବିଭିନ୍ନ ସ୍ତର ରହିଛି, କାହିଁକି ସେମାନେ ଭଗବାନଙ୍କ ଶରଣରେ ଯିବା ପାଇଁ ସବୁ ତ୍ୟାଗ କରିଦିଅନ୍ତି, ନା କାରଣ ହେଉଛି ନା ଆତ୍ମାତ୍ମଦର୍ଶ, ଭଗବାନ ଏଭଳି କୃପାଳୁ, ଭଗବାନ ଠାରୁ ଆଉ ଅଧିକ କେହି କୃପାଳୁ ନାହାନ୍ତି, କରୁଣା ଆଉ କାହାର ଅଧିକା ନାହିଁ, କରୁଣାମୟ ବ୍ୟକ୍ତି ଆଉ କେହି ନୁହନ୍ତି ଅଧିକା ଭଗବାନ ତୁଳନାରେ। ଭଗବାନ ଏମିତିକି ନିଜର ଆତ୍ମାକୁ ମଧ୍ୟ ପ୍ରଦାନ କରିଦିଅନ୍ତି, ଭଗବାନ ନିଜେ ବିକ୍ରି ହୋଇଯାଆନ୍ତି ତାଙ୍କ ପାଖରେ, ଭକ୍ତଙ୍କ ପାଖରେ ନିଜେ ବିକ୍ରି ହୋଇଯାଆନ୍ତି, ଇଏ ହେଉଛି ଭଗବାନଙ୍କର କୃପା, ଏଠି କୃପା ରହିଛି ଭଗବାନଙ୍କର। ଆତ୍ମାତ୍ମଦର୍ଶ, ଆତ୍ମା ଆତ୍ମଦର୍ଶ, ଭଗବାନ ନିଜକୁ ମଧ୍ୟ ପ୍ରଦାନ କରିଦିଅନ୍ତି। ଆମର ଯେଉଁ ରହିଛି ଆମେ ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି, ସେ କାର୍ଯ୍ୟ ବଦଳରେ କିଛି ଚାହୁଁଛନ୍ତି, ମୁଁ ଏଇଟା କଲି ମୋତେ ଏତିକି ଦିଅ ବା ଏସବୁ ରହିଛି, କିନ୍ତୁ ଭଗବାନଙ୍କୁ ଯେଉଁମାନେ ଭକ୍ତି କରନ୍ତି ସେମାନେ କିଛି ଚାହାନ୍ତି ନାହିଁ। ଯେଉଁଭଳି ଭାବରେ ଗୋପୀମାନେ ଭଗବାନ ଯେଉଁ ଭଜନ କଲେ ସବୁକିଛି ତ୍ୟାଗ କରିଦେଲେ, ଏ ଯେଉଁ ନ୍ୟସ୍ତ ଦଣ୍ଡ ରହିଛି ସେହିଭଳି ଭାବରେ ଗୋପୀମାନେ ସବୁକିଛି ଗୃହ ଶୃଙ୍ଖଳା ଇତ୍ୟାଦି ସବୁକିଛି ତ୍ୟାଗ, ବେଦ ଧର୍ମ ଇତ୍ୟାଦି ସବୁକିଛି ତ୍ୟାଗ କରିକି ଭଗବାନଙ୍କ ଶରଣରେ ଯାଇଥିଲେ, କିନ୍ତୁ ତା ବଦଳରେ ଭଗବାନ କ'ଣ ଦେଇପାରିବେ ତାଙ୍କୁ, ଗୋପୀମାନଙ୍କୁ? ଗୋପୀମାନଙ୍କର କୌଣସି କାମନା ନାହିଁ, ଆଉ ସେ କ'ଣ ପୂରଣ କରିବେ କାମନାକୁ? ତେଣୁ ଭଗବାନ ତାଙ୍କ ପାଖରେ ଋଣୀ ରହିଗଲେ। ଏ ଶ୍ଳୋକଟି ଆମେ ଆଲୋଚନା କରିଥିଲେ କାର୍ତ୍ତିକ ପୂର୍ଣ୍ଣମୀ ଦିନ, ଇଏ ହେଉଛି ରାସଯାତ୍ରା ଦଶମ ସ୍କନ୍ଧ 32 ଅଧ୍ୟାୟରେ ଭଗବାନ ଏ ଶ୍ଳୋକଟି କହୁଛନ୍ତି, ମୁଁ ତୁମ ପାଖରେ ଋଣୀ ରହିଗଲି, ଭଗବାନ ଗୋପୀମାନଙ୍କର ଭାବରେ ଭକ୍ତିରେ ଆଉ ନିଜକୁ ଅଯୋଗ୍ୟ ମନେ କରୁଛନ୍ତି, କିଛି ଦେଇପାରିବେ ନାହିଁ, ସେଇଥିପାଇଁ ଭଗବାନ ଭଗବାନଙ୍କର ଭାବ ହେଉଛି ମୁଁ ଋଣୀ ରହିଗଲି। ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ଚତୁର୍ଥ ଅଧ୍ୟାୟରେ, ଯେ ଯଥା ମାଂ ପ୍ରବଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍, ଯିଏ ମୋର ଯେଉଁଭଳି ଭାବରେ ଶରଣରେ ଯିବେ ଭଗବାନ ତାଙ୍କୁ ସେହିଭଳି ଭାବରେ ପୁରସ୍କୃତ କରିବେ, ଏମିତିକି ମୁକ୍ତି ମଧ୍ୟ ଭଗବାନ ପ୍ରଦାନ କରିଦିଅନ୍ତି, ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି। ଏ ଭୌତିକ ଜଗତରେ ଯେତେ ଐଶ୍ୱର୍ଯ୍ୟ ରହିଛି ସବୁ ତାଠାରୁ ଅଧିକ ଆନନ୍ଦ ରହିଛି ବା ଅଧିକ ଐଶ୍ୱର୍ଯ୍ୟ ହେଉଛି ବ୍ରହ୍ମ ମୁକ୍ତିରେ। ଭୌତିକ ଜଗତରେ ଯେ ଯେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲେ ମଧ୍ୟ, ଯେତେ ଆନନ୍ଦ ପ୍ରାପ୍ତ ହେଲେ ମଧ୍ୟ, କିନ୍ତୁ ସେମାନେ ତିନି ଗୁଣରେ ବନ୍ଧି ହୋଇକି ରହିଛନ୍ତି, ସତ୍ୱ ରଜ ତମ ତିନି ଗୁଣରେ ବନ୍ଧି ହୋଇକି ରହିଛନ୍ତି। ତେଣୁ ଯେଉଁମାନେ ଏ ତିନି ଗୁଣରୁ ଊର୍ଦ୍ଧ୍ୱକୁ ଯାଉଛନ୍ତି, ବନ୍ଧିରୁ ମୁକ୍ତ ହେଉଛନ୍ତି, ସେଥିରେ ସେମାନେ ତାଠାରୁ ସବୁଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ମୁକ୍ତିର ଆନନ୍ଦ, ମୁକ୍ତି ପ୍ରାପ୍ତ ହେଉଛନ୍ତି, ମୁକ୍ତିର ଆନନ୍ଦ ସେଇଟା। ଲୋକମାନେ ଜାଣନ୍ତି ନାହିଁ ଆମେ ବନ୍ଧି ହୋଇକି ରହୁଛି ବୋଲି, ଏ ଭୌତିକ ଜଗତରେ ଆମେ ବଦ୍ଧ ଅବସ୍ଥାରେ ଅଛୁ ବୋଲି ସେଇଟା ଲୋକମାନେ ଜାଣନ୍ତି, ଶତକଡ଼ା ଅନେଶତ ଭାଗ ଲୋକ ଜାଣନ୍ତି ନାହିଁ। ତେଣୁ ଇଏ ଯେଉଁ ବନ୍ଧନରୁ ମୁକ୍ତ ହେଲେ ଯେଉଁ ଆନନ୍ଦ, ସେଇଟା ଜଣେ ବନ୍ଧି ଜାଣିଥିବ, ବନ୍ଧୀ ବନ୍ଧୁର ଆତ୍ମକଥା ଗୋଟେ ଜଣେ ଆମେ ପଢ଼ୁଥିଲୁ, ବନ୍ଧୁର ଆତ୍ମକଥା କାହାର ମନେ ଅଛି ସେଇଟା, ବନ୍ଧୁର ଆତ୍ମକଥା ଜଣେ ବନ୍ଦୀ ବନ୍ଦୀ ଅବସ୍ଥାରେ ରହିଥିଲେ, ତେଣୁ ଯେତେବେଳେ ମୁକ୍ତ ହେଉଛନ୍ତି ସେତେବେଳେ ସେ କହୁଛନ୍ତି ଏ କଥା, ଏ ଚାରିଦିଗରେ ମୁଁ ଯାହା ସବୁ ଦେଖୁଛି ସେ ସବୁର ମୁଁ ହେଉଛି ମାଲିକ, ଏହିଭଳି ଭାବରେ ତାଙ୍କର ମନରେ ଭାବନା ଆସିଲା, ତା ପୂର୍ବରୁ ବନ୍ଦୀ ହେଇକି ରହିଥିଲେ। ଏସବୁ ଜଣେ ବନ୍ଦୀ ଅବସ୍ଥାରୁ ମୁକ୍ତ ଅବସ୍ଥା ହେଲେ ଯେଉଁ ମୁକ୍ତ ମୁକ୍ତ ହେଲେ ଯେଉଁ ଅବସ୍ଥା ପ୍ରାପ୍ତ ହୁଅନ୍ତି ଏସବୁ ବର୍ଣ୍ଣନା କରାଯାଇଛି। ଯେମିତି ଆମେ ଦେଖିବା ଭଗବାନଙ୍କୁ ମଧ୍ୟ ବନ୍ଦୀ କରିଦେଇଥିଲେ, ତାଙ୍କର ମା ଭଗବାନ ବନ୍ଦୀ କରିଦେଇଥିଲେ, ସେଇଥିପାଇଁ ଆମେ କାର୍ତ୍ତିକ ମାସ ସାରା ପ୍ରଦୀପ ପ୍ରଦାନ କରୁଛୁ ଭଗବାନଙ୍କୁ ବନ୍ଦୀ ହେଇଥିଲେ ବୋଲି। କ'ଣ ସେ ଶ୍ଳୋକ, କୁବେରାତ୍ମ ଯୋଉ ବାଧ ମୂର୍ତ୍ତୈବ ଯତ୍ ତ୍ୱୟାମୋଚିତ ଭକ୍ତି ଭାଜୋ କୃତୌଚ ତଥା ପ୍ରେମ ଭକ୍ତି ସୋ କାମେ ପ୍ରୟଚ୍ଛ ନାମୋକ୍ଷେ ଗ୍ରହୋ ମେଷ୍ଟି ଦାମୋଦରେ। କୁବେରା କୁବେରାତ୍ମଜ କୁବେରଙ୍କର, କୁବେର ହେଉଛନ୍ତି ଜଣେ ଭଗବାନଙ୍କର ବିଭୂତି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ବିତ୍ତେଷ ଯକ୍ଷ ରାକ୍ଷସ, ଯକ୍ଷ ରାକ୍ଷସମାନଙ୍କର ସେ ହେଉଛନ୍ତି ଅଧୀଶ୍ୱର ଥିଲେ ବିତ୍ତେଷ, ବହୁତ ଧନ ତାଙ୍କର ଥିଲା କୁବେରଙ୍କର। ତେଣୁ ତାଙ୍କର ପୁତ୍ର ଏତେ ଧନୀ ହୋଇଯାଇଥିଲେ, ଏ ଧନରେ ଅନ୍ଧ ହୋଇକି ରହିଥିଲେ, ଗର୍ବ ତାଙ୍କର ଗର୍ବ ଇତ୍ୟାଦି ଆସିଯାଇଥିଲା, ଗର୍ବ ହୋଇକରି ଏମିତିକି ନାରଦ ମୁନିକୁ ମଧ୍ୟ ଦେଖିକରି ମଧ୍ୟ ତାଙ୍କର କୌଣସି ସଂଯମ ଭାବ ଆସୁନାହିଁ। ଶିବଜୀଙ୍କର କୈଳାସ ପର୍ବତରେ ଶିବଜୀଙ୍କର ସେବାରେ ନିଯୁକ୍ତ ହୋଇକି ରହିଥିଲେ, ଶିବଜୀଙ୍କର ଅନୁଚର ହୋଇକି ରହିଥିଲେ, କିନ୍ତୁ ତଥାପି ସେଇ ଯେଉଁ ସ୍ୱର୍ଗଲୋକରେ ଯେଉଁ ରହିଛି ଗଙ୍ଗାଦେବୀ ରହିଛନ୍ତି, ଗଙ୍ଗାଙ୍କର ନାମ ହେଉଛି ମନ୍ଦାକିନୀ, ସେଇ ମନ୍ଦାକିନୀରେ ଅପ୍ସରାମାନଙ୍କ ସହିତ ଉଲଗ୍ନ ହୋଇକରି ସେ ଜଳକେଳି କରୁଥିଲେ ବାରୁଣୀ ମଦିରା ପାନ କରିକିରି। ଏମିତିକି ନାରଦ ମୁନିକୁ ଦେଖିକରି ମଧ୍ୟ ତାଙ୍କର କୌଣସି ଚିନ୍ତା ହେଉନାହିଁ, ଏଭଳି ଭାବରେ ମଦମତ୍ତ ହୋଇକି ରହିଥିଲେ। ତେଣୁ ଯାହା ହେଉ ନାରଦ ମୁନି ଯେଉଁ ତାଙ୍କୁ ଅଭିଶାପ ପ୍ରଦାନ କଲେ, ତାଙ୍କ ପ୍ରତି କୃପା କଲେ ନାରଦ ମୁନି, କୃପା କରିବାରୁ ଆଜି ସେ ଜାମଡ଼ା ଅର୍ଜୁନ ବୃକ୍ଷ ହୋଇକି ରହିଥିଲେ ଭଗବାନଙ୍କର ନନ୍ଦ ମହାରାଜଙ୍କ ଅଗଣାରେ। 36,000 ବର୍ଷ ଧରିକି ରହିଥିଲେ ସେଠି, 36,000 ବର୍ଷ ଧରି ବନ୍ଧ ଅବସ୍ଥାରେ ରହିଥିଲେ, କିନ୍ତୁ ନାରଦ ମୁନିଙ୍କର ଅଭିଶାପ ମଧ୍ୟ ତାଙ୍କର କୃପା, ସାଧୁମାନଙ୍କର କ୍ରୋଧ ମଧ୍ୟ ସାଧୁମାନଙ୍କର କୃପା। ନାରଦ ମୁନି ଯେଉଁ ଅଭିଶାପ ଦେଇଥିଲେ ଇଏ ଯେଉଁ ବୃକ୍ଷ ହୋଇଯାଇଥିଲେ, ଆମର ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି, ଆଜିକାଲିର ଯେଉଁ ସିନେମା ଷ୍ଟାର ମାନେ ସବୁ ଏଇଭଳି ଭାବରେ ଅଶ୍ଳୀଳତା ପ୍ରକାଶ କରୁଛନ୍ତି, ସେମାନେ ପରଜନ୍ମରେ ବୃକ୍ଷ ହେବେ, ବୃକ୍ଷ ଜନି ପ୍ରାପ୍ତ ହେବେ, ସ୍ଥାବର ଜନି ପ୍ରାପ୍ତ ହେବେ। ଏତେ ଉନ୍ନତ ସ୍ତରରେ ପାଇଲେ, ଏତେ ଧନ ସମ୍ପତ୍ତି ପାଉଛନ୍ତି, ଏତେ ତାଙ୍କର ସମ୍ମାନ ହେଉଛି, ପ୍ରଶଂସା ହେଉଛି, ସବୁ ହେଉଛି, କିନ୍ତୁ ପରଜନ୍ମରେ ସେମାନେ ବୃକ୍ଷଜନି ପ୍ରାପ୍ତ ହେବେ, ବୃକ୍ଷ ହୋଇକି ଜନ୍ମ ହେବେ, ତେଣୁ କ'ଣ ଲାଭ ହେଲା। ତେଣୁ ଏଠି ଯେଉଁ କୁହାଯାଉଛି ସେ ଯଦିଓ ବୃକ୍ଷ ହୋଇଗଲେ କିନ୍ତୁ ଜମଳାର୍ଜୁନ ବୃକ୍ଷ ହୋଇଯାଇଥିଲେ କିନ୍ତୁ ତାଙ୍କର ପୂର୍ବଜନ୍ମ କଥା ମନେ ଥିଲା, ଏ ନାରଦମାନଙ୍କର ଆଶୀର୍ବାଦ, ପୂର୍ବଜନ୍ମ କଥା ମନେ ଥିଲା। ତେଣୁ ଭଗବାନ ଯେତେବେଳେ ସେଇଠି ଆବିର୍ଭାବ ହୋଇଥିଲେ ଗୋକୁଳରେ, ସେଇଠି ଯେଉଁ ଖେଳୁଥିଲେ ପିଲାଦିନେ ଯେଉଁ ଖେଳୁଥିଲେ, ଲୁଚକାଳି ଖେଳୁଥିଲେ, ଲୁଚକାଳି ଯେତେବେଳେ ଖେଳୁଥିଲେ ସେ ଜାମଳାର୍ଜୁନ ବୃକ୍ଷର ପଛପଟେ ରହିଯାଇକରି ଖେଳୁଥିଲେ ତାଙ୍କ ଶାଖମାନଙ୍କ ସହିତ, ମୁଁ କେଉଁଠି ଅଛି ଲୁଚିଛି ମୋତେ ଖୋଜ, ଏଇଭଳି ଭାବରେ କହୁଥିଲେ, ଆଲିଙ୍ଗନ କରୁଥିଲେ ସେ ଜାମଳାର୍ଜୁନ ବୃକ୍ଷକୁ। କେତେ ତାଙ୍କର ରୋମାଞ୍ଚ ଜାତ ନଉଥିବ, ଭଗବାନ ତାଙ୍କ ସହିତ ଏଇଭଳି ଲୀଳା କରୁଥିଲେ, ଅନେକ ଲୀଳା କରିଛନ୍ତି। ପାଖାପାଖି 3 ବର୍ଷ କାଳ ଭଗବାନ ତାଙ୍କ ସହିତ ଏଇ ବୃକ୍ଷରେ ବିଭିନ୍ନ ପ୍ରକାର ଲୀଳା କରୁଥିଲେ। କିନ୍ତୁ 3 ବର୍ଷ ଯେତେବେଳେ ହେଲା, ମା ଯେତେବେଳେ ତାଙ୍କୁ ବାନ୍ଧି ଦେଇଥିଲେ ସେତେବେଳେ ସେ ତାଙ୍କୁ ଉଦ୍ଧାର କଲେ। ଯେଉଁ ନାରଦଙ୍କର ମୁନିଙ୍କ ଅଭିଶାପରେ ଯେଉଁ ଜମଳାର୍ଜୁନ ବୃକ୍ଷ ହୋଇଥିଲେ ସେଇଠୁ ଉପାଡ଼ି ଦେଲେ, ଭଗବାନ ତାଙ୍କ ପ୍ରତି କୃପା ପ୍ରକାଶ କରିଛନ୍ତି। ଏ ଭାଗବତ 10ସ୍କନ୍ଧ 9 ଅଧ୍ୟାୟରେ ଏ ଲୀଳାଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସତ୍ୟବୃତ୍ତି ମୁନି ସେଥିପାଇଁ କହୁଛନ୍ତି, କୁବେରାତ୍ମ ଯେଉଁ ବଦ୍ଧ ମୂର୍ତ୍ତି ଯତ୍ପତ୍, ସେମାନେ ବଦ୍ଧ ହୋଇକି ରହିଥିଲେ, ଦୟା ମୋଚିତ ଭକ୍ତି ଭାବ ଯେଉଁ କୃତଉଛ, ଆପଣ ତାକୁ କୃପା କରିକିରି ତାଙ୍କୁ ଭକ୍ତି ପ୍ରଦାନ କରିକିରି ତାଙ୍କୁ ଉଦ୍ଧାର କରିଛନ୍ତି। ତଥା ପ୍ରେମ ଭକ୍ତି ଶୋକ, ଆମେ ସେହିଭଳି ଭାବରେ ଆମକୁ ପ୍ରେମ ଭକ୍ତି ପ୍ରଦାନ କରନ୍ତୁ, ଆମେ କୌଣସି ମୁକ୍ତି ଚାହୁଁନାହୁଁ। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ କିଛି ମୁକ୍ତି ମଧ୍ୟ ଚାହିଁବେ ନାହିଁ। ତେଣୁ ଯେତେବେଳେ ଉଦ୍ଧାର ପାଇଲେ କୁବେରାତ୍ମଜ, ମଣିଗ୍ରୀବ ଓ ନଳକୁବାର, ସେ ତାଙ୍କର ସେଥିପାଇଁ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଭାଗବତ 10ସ୍କନ୍ଧ 10ମ ଅଧ୍ୟାୟରେ ଏସବୁ ସ୍ତୁତି ରହିଛି। ତା ଦେହରେ ଗୋଟେ ସ୍ତୁତିରେ ସେ କହୁଛନ୍ତି, ବାଣୀ ଗୁଣାନୁ କଥନେ ଶ୍ରବଣ କଥାୟାଂ ହସ୍ତୌ ଚ କର୍ମ ସୁମନ ତବ ପାଦୟୋ ନଃ ସ୍ମୃତ୍ୟା ଶିର ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ତ ନୁନା। କେତେ ଉନ୍ନତ ପ୍ରାର୍ଥନା କରିଛନ୍ତି, ବାଣୀ ଗୁଣାନୁ କଥନେ, ଭଗବାନଙ୍କର ଭକ୍ତ ହେବା ପୂର୍ବରୁ ବାଣୀ କ'ଣ କଥା ନ କହୁଥିଲା, କ'ଣ କଥା ନ କହୁଥିଲା, କିନ୍ତୁ ଆଜି ଯେତେବେଳେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ଭକ୍ତି ପ୍ରାପ୍ତ ହେଲେ, ସେତେବେଳେ ସେ କହୁଛନ୍ତି, ପ୍ରଭୁ ଏତିକି କୃପା କରନ୍ତୁ, ଆମର ବାଣୀ ଆପଣଙ୍କର ଗୁଣକୁ କହିଚାଲୁ, ବାଣୀ ଗୁଣାନ କଥାନେ ଏବଂ ଶ୍ରବଣ କଥା ୟା। ହଁ, 2ଟି କାନ ଭଗବାନ ଦେଇଛନ୍ତି, 2ଟି କାନ ଶ୍ରବଣେନ୍ଦ୍ରିୟ, ଏ ଶ୍ରବଣେନ୍ଦ୍ରିୟରେ ଆପଣଙ୍କର କଥା ଶୁଣିବୁ, ଏଇଭଳି ଭାବେ କୃପା କରନ୍ତୁ ଆମକୁ, ଶ୍ରବଣ କଥାୟାଂ ହସ୍ତଉଚ କର୍ମସୁ, ଏ ହସ୍ତରେ ମାତାଜୀମାନେ ବର୍ତ୍ତମାନ ଫୁଲ ଗୁନ୍ଥୁଛନ୍ତି, ଭଗବାନଙ୍କ ସେବା କରୁଛନ୍ତି, ବା ଯେଉଁମାନେ ରୋଷେଇ କଲେ ଭଗବାନ ପାଖ ଭୋଗ ଲାଗିଛି, ଏସବୁ ତାଙ୍କର ହସ୍ତରେ ରୋଷେଇ କଲେ, ଏଇ ହସ୍ତରେ ସେ ଭକ୍ତମାନେ ସବୁ ବିଭିନ୍ନ ପ୍ରକାର ସେବା କରୁଛନ୍ତି ଭଗବାନଙ୍କର। ହସ୍ତଉଚ କର୍ମସୁ, ମନ ତବ ପାଦ ଏନ, ମନଟା ଆପଣଙ୍କ ପାଦ ପଦ୍ମରେ ରହୁ, ଏବଂ ସ୍ମୃତିଆ ଆପଣଙ୍କ ସ୍ମୃତି ମନେ ରହୁ, ମନରେ ରହୁ ଆପଣଙ୍କ ସ୍ମୃତି, ଆପଣ କିଭଳି ଲୀଳା କରିଥିଲେ, କିଭଳି ଗୁଣ ସବୁ ରହିଛି, କିଭଳି ରୂପ ରହିଛି, କିଭଳି ସବୁ କର୍ମ ସବୁ ରହିଛି, ଏଇଟାକୁ ସ୍ମୃତିରେ ସବୁ ରହୁ, ମନରେ ସେଇ ସ୍ମୃତି ରହୁ। ହଁ, ସ୍ମୃତିଆ ତମେ ନିବାସ ଜଗତ ପ୍ରଣାମେ, ବାଣୀ ଗୁଣାନ କଥନେ ଶ୍ରବଣ କଥାୟାଂ ହସ୍ତଉଚ କର୍ମସୁ ମନ ତବ ପାଦ ନ ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମେ, ମସ୍ତକ ଯେଉଁ ଭଗବାନ ଦେଇଛନ୍ତି ତବେ ନିବାସ, ଭଗବାନଙ୍କ ନିବାସ କେଉଁଠି, ଜଗତ ହେଉଛି ଭଗବାନ ନିବାସ, ଜଗତ ନିବାସ, ଭଗବାନ ହେଉଛି ଜଗତ ନିବାସ, ସବୁଠାରେ କ'ଣ କ'ଣ ଅଣୁ ପରିମାଣରେ ମଧ୍ୟ ଭଗବାନ ବିଦ୍ୟମାନ କରିଛନ୍ତି। ତେଣୁ ସେହିଭଳି ଭାବରେ ଜଣେ ପ୍ରଣାମ କରିବେ, ଜଗତ ନିବାସ, ଭଗବାନ ସବୁଠାରେ ବିଦ୍ୟମାନ, ନିବାସ ଶିର ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ତ ନୁନା। ଏଇ ଯେଉଁ ଦୃଷ୍ଟି ଚକ୍ଷୁ ରହିଛି, ଏଇ ଚକ୍ଷୁରା ଚକ୍ଷୁ ଦ୍ୱାରା କ'ଣ କରିବା ନା, ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ, ସତାଂ କହିଲେ ଯେଉଁ ଭଗବାନଙ୍କର ଭକ୍ତ, ଭଗବାନ ଭକ୍ତ, ଭଗବାନ ସତ୍, ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସତାଂ, ତେଣୁ ତାଙ୍କର ଦୃଷ୍ଟିଂ ସତାଂ ଭବତ୍ତ ନୁନା, ସେ ତାଙ୍କର ତନୁ ବା ତାଙ୍କର ରୂପକୁ ଦେଖିବା ପାଇଁ ଭକ୍ତଙ୍କର ଭକ୍ତଙ୍କୁ ଆମେ ଦର୍ଶନ କରିବା, ଦର୍ଶନ ପବିତ୍ର କରେ ତୁମର ଗୁଣ, ସାଧୁମାନଙ୍କର ଏବଂ ବିଭିନ୍ନ ତୀର୍ଥମାନ ଭିତରେ ତଫାତ୍ ହେଉଛି, ଗଙ୍ଗାର ପରସ ହେଲେ ପଶ୍ଚାତ ପାବନ, ଗଙ୍ଗାରେ ସ୍ନାନ ଇତ୍ୟାଦି କରିକିରି ଅନେକ ମାନେ ବହୁତ କଲା ପରେ ଯାଇକି ଜଣେ ଶୁଦ୍ଧ ହେବ, କିନ୍ତୁ ବା ଗଙ୍ଗାରେ ସ୍ନାନ କଲେ ଜଣେ ଶୁଦ୍ଧ ହେବ, କିନ୍ତୁ ଦର୍ଶନ କଲେ ଶୁଦ୍ଧ ହେବ ନାହିଁ, କିନ୍ତୁ ସାଧୁଙ୍କର କେବଳ ଦର୍ଶନ ମାତ୍ରରେ ଶୁଦ୍ଧ ହୋଇଯିବେ ଜଣେ, ଦର୍ଶନ ପବିତ୍ର କର ଏତେ ମାର ଗୁଣ, ସାଧୁଙ୍କର ଗୁଣ ହେଉଛି ଏଇଭଳି ଭାବରେ। ତେଣୁ ଏ ଯେଉଁ କହିଛନ୍ତି ନଳକୁବେର ମଣିଗ୍ରୀବ ଯେ ଆପଣଙ୍କର ଦୃଷ୍ଟିଂ ଶତାଂ ଦର୍ଶନେଷୁ ଭବତନୁ ନା, ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି ଏବଂ ଭଗବାନ ତାଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ଆଜି ଅଳକାପୁରୀରେ ବା ଯକ୍ଷପୁରୀରେ ଏଇ ଯେଉଁ ଯାଇଛନ୍ତି ନଳକୁବେର ମଣିଗ୍ରୀବ, ଏ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ସେଠି ଭଗବାନ ଲୀଳା ସବୁଆଡ଼େ ବିଶ୍ୱର ସବୁଆଡ଼େ କୀର୍ତ୍ତିତ ହେଉଛି, ଭଗବାନଙ୍କ ଲୀଳା ଏଭଳି ରହିଛି, ଖାଲି ଆମେ ଭାରତବର୍ଷରେ ବା ଏଇ ପୃଥିବୀରେ ଲୀଳା ଗାନ କରୁଛୁ ତାହା ନୁହଁ, ତ୍ରିଲୋକରେ ସବୁଠେଇ ଭଗବାନ ଗୁଣଗାନ କରାଯାଉଛି। ଏବଂ ଯେଉଁମାନେ ବିଶେଷ ଭାବରେ ଭଗବାନଙ୍କର ଅନୁଭବ କରିଛନ୍ତି, ଭଗବାନଙ୍କର ସାକ୍ଷାତ ଲାଭ କରିଛନ୍ତି, ସେମାନଙ୍କର ତାଙ୍କଠାରୁ ସବୁ ଶ୍ରବଣ କରୁଛନ୍ତି, ଏଇଭଳି ଭାବରେ ହେଇଥିଲା, ଏଭଳି ଭାବରେ ହେଇଥିଲା, ଏସବୁ ଲୀଳାକୁ ସବୁ ଶୁଣୁଛନ୍ତି ସେଠି। ଯାହା ହଉ, ଏଇ ଯେ ଆମର କଥା ଥିଲା ଯେ ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ଏତେ ସହଜରେ ଭଗବାନ ଭକ୍ତି ପ୍ରଦାନ କରନ୍ତି ନାହିଁ। କାରଣ ଭଗବାନ ଯଦି ଭକ୍ତି ପ୍ରଦାନ କରିବେ ତାହେଲେ ତାଙ୍କ ପାଖରେ ବନ୍ଧା ହୋଇଯିବେ। ଏଠି ଯେଉଁ କୁହାଯାଇଛି ଆତ୍ମାତ୍ମଦର୍ଶ, ନିଜକୁ ସେ ବିକି ଦିଅନ୍ତି ତାଙ୍କ ପାଖରେ। ଏଇ ଶ୍ଳୋକଟି ଆମେ ଦେଖିବା ଭାଗବତମ ପଞ୍ଚମ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଏଇଟା କହୁଛନ୍ତି ନାରଦ ମୁନି, କହୁଛନ୍ତି ପରୀକ୍ଷିତ ମହାରାଜକୁ, ଯେତେବେଳେ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରୁଛନ୍ତି। ଋଷଭଦେବ ଭଗବାନଙ୍କୁ ଜଣେ ଅବତାର, ଋଷଭଦେବ କେମିତି ଜଡ଼ ମାନେ ଭରତ ମହାରାଜ ଏବଂ ତାଙ୍କର ଶହେ ପୁତ୍ରଙ୍କ ସହିତ, ଭରତ ମହାରାଜଙ୍କ ସହିତ ଅନ୍ୟ ଅନ୍ୟ ସତ୍ପୁତ୍ର ରହିଛନ୍ତି, ଶହେ ପୁତ୍ର ଥିଲା ଭଗବାନ ଋଷଭଦେବ, ତାଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି, ଶିକ୍ଷା ଦେଉଛନ୍ତି, ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଶୁଣିଥିଲା ବେଳେ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଏମାନଙ୍କ ବଂଶ କେତେ ଉନ୍ନତ, ପ୍ରିୟବ୍ରତଙ୍କ ବଂଶରେ ଭଗବାନ ଋଷଭଦେବ ଆସୁଛନ୍ତି, ଉତ୍ତାନପାଦ ବଂଶରେ ଭଗବାନ ଆସିକରି ଧ୍ରୁବଙ୍କ ପାଖରେ ଆବିର୍ଭାବ ହେଲେ, ଏଇଭଳି ଭାବରେ ସେମାନଙ୍କ ବଂଶ ବହୁତ ଉନ୍ନତ, ଏଇଭଳି ଭାବରେ ଚିନ୍ତା କରି ମନକୁ ନିଜେ ଟିକେ ଦୁଃଖ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇଟାକୁ ସୁଖଦେବ ଗୋସ୍ୱାମୀ ଅନୁଭବ କରିକିରି ଏ ଶ୍ଳୋକଟି କହିଲେ, ରାଜନ୍ ପତି ଗୁରୁଅଣଂ ଭବତାଂ ଯଦୂନାଂ ଦୈବଂ ପ୍ରିୟ କୁଳପତି କ୍ୱଚ କିଙ୍କର ଭୋ ଅସ୍ତୁ ଏବଂ ଭଗବାନ ଭଜତାଂ ମୁକୁନ୍ଦୋ ମୁକ୍ତିଂ ଦଦାତି କରିଛି ସ୍ମାନ ଭକ୍ତି ଯୋଗ। ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ, କିନ୍ତୁ ତମେ ବହୁତ ଉନ୍ନତ ସ୍ତରର ରାଜନ୍, ଭଗବାନ କେତେବେଳେ ପତି ଗୁରୁ ଅଳଙ୍ଗ ଭବତାଂ ଯଦୁନା, ଭବତାଂ କହିଲେ ଗୁରୁବଂଶରେ ଏବଂ ଯଦୁବଂଶରେ ଭଗବାନ କେତେବେଳେ ତାଙ୍କର ପତି ହେଇଛନ୍ତି, କେତେବେଳେ ତାଙ୍କର ଗୁରୁ ହେଇ ରାଜନ୍ ପତି ଗୁରୁ, କେତେବେଳେ ତାଙ୍କ ଗୁରୁ ହେଇକି ଶିକ୍ଷା ପ୍ରଦାନ କରୁଛନ୍ତି, ଭବତାଂ ଯଦୁନା ଦୈବଂ ପ୍ରିୟ କୁଳପତି କୁହଚ କିଙ୍କର ବୋ, ଦୈବ କେତେବେଳେ ସେ ଭଗବାନ ନିଜ ପ୍ରତିଷ୍ଠା କରିଛନ୍ତି, କୁଳପତି ତାଙ୍କର କୁଳର ସେ ହେଉଛନ୍ତି ମୁଖ୍ୟ, ଏବଂ କୁହଚ କିଙ୍କର ହେବ, କେତେବେଳେ ମଧ୍ୟ ଭଗବାନ କିଙ୍କର ହେଇଯାଆନ୍ତି, ତାଙ୍କ ଭକ୍ତଙ୍କର ଅର୍ଜୁନଙ୍କର ରଥରେ ସାରଥି ହେଇକି କାର୍ଯ୍ୟ କରୁଥିଲେ, ଅର୍ଜୁନ ଅର୍ଡ଼ର ଦେଉଥିଲେ, ସେନୁଭୟ ଉଭୟର ମଧ୍ୟ ରଥମ ସ୍ଥାପ ଅଚ୍ୟୁତ, ଅର୍ଡ଼ର ଦେଉଥିଲା ବେଳେ ଭଗବାନ ନେଇକି ଯାଉଛନ୍ତି, ଅର୍ଡ଼ର କ୍ୟାରିୟର ସେ ଭଗବାନ ତାଙ୍କର ଭକ୍ତଙ୍କ ପାଖରେ ନିଜକୁ ବିକି ଦେଇଛନ୍ତି, ସେ ଆତ୍ମାତ୍ମଦର୍ଶ ବୋଲି କୁହାଯାଉଛି। ତେଣୁ ଏ କଥାଟି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ଭକ୍ତି ଏତେ ଶୀଘ୍ର ପ୍ରଦାନ କରନ୍ତି ନାହିଁ, ଭକ୍ତି ଏତେ ଶୀଘ୍ର ପ୍ରଦାନ କରନ୍ତି ନାହିଁ, କିନ୍ତୁ ତଥାପି ଯେଉଁମାନେ ଭଗବାନଙ୍କୁ ନ୍ୟସ୍ତଦଣ୍ଡ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି, ଭଗବାନ ତାଙ୍କୁ ଭକ୍ତି ପ୍ରଦାନ କରନ୍ତି। ଆତ୍ମାତ୍ମଦର୍ଶ ଜଗତାମ ଇତିମେ ବୃତୋସି, ତେଣୁ ଏଇଟାକୁ ମୁଁ ଜାଣିଛି, ତେଣୁ ମେ ମୃତୋସି, ତେଣୁ ଆପଣଙ୍କୁ ମୁଁ ବରଣ କଲି। ଏସବୁ ବିଚାର କରିକି ମୁଁ ଆପଣଙ୍କୁ ବରଣ କଲି। ଯେଉଁ ରୁକ୍ମିଣୀ ଦେବୀ ଯେଉଁ ଚିଠି ଲେଖିଥିଲେ ଭଗବାନ ପାଖକୁ, ଭାତା ଯେଉଁ ଦେଇଥିଲେ ସେଥିରେ ମଧ୍ୟ ବର୍ଣ୍ଣନା, ସେ ଯେଉଁ ଶ୍ଳୋକ ସବୁ ରହିଛି ସେଥିରେ ସବୁ ବର୍ଣ୍ଣନା କରାଯାଇଛି। କିଭଳି ଭାବରେ ସେ ନିଜକୁ ଭଗବାନ ପାଖରେ ସମର୍ପଣ କରିଛନ୍ତି ଭଗବାନ ଦେଖିନାହାନ୍ତି, କିନ୍ତୁ ଭଗବାନ କଥା ଶୁଣିକରି ସେ ଭଗବାନ ଭକ୍ତ ହେଇଯାଇଛନ୍ତି, ତେଣୁ ନିଜକୁ ତାଙ୍କୁ ପତ୍ନୀ ରୂପରେ ପାଇବା ପାଇଁ ଚାହୁଁଛନ୍ତି ଭଗବାନଙ୍କୁ, ସେଠି ସେ କଥା କହୁଛନ୍ତି। ହିତ୍ୱା ଭବତ୍ ଭ୍ରୁବ ଉଦ୍ଧୃତ କାଳ ବେଗ, ହିତ୍ୱା ଭବତ୍ ଭ୍ରୁବ ଉଦ୍ଧୃତ କାଳ ବେଗ, ଭଗବାନ ଏଇ କାଳ, କାଳ ହେଉଛି କିଏ, ଭଗବାନ ହେଉଛନ୍ତି କାଳ। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ କହିଲେ କାଳସ୍ମି ଲୋକକ୍ଷୟ କରୁଥିବା ଭଗବାନଙ୍କ ଏଇ ଯେଉଁ ବିଶ୍ୱରୂପକୁ ଦେଖିକି ଅର୍ଜୁନ ଭୟ କରି ପଚାରୁଛନ୍ତି ପ୍ରଭୁ ଆପଣ କିଏ, ଏଭଳି ଭାବେ ପଚାରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମୁଁ ହେଉଛି କାଳ, କାଳସ୍ମି ଲୋକକ୍ଷୟ କରୁ ପ୍ରବୃଦ୍ଧ, ଲୋକାନ୍ ସମାହର୍ତ୍ତୁ ଇଏ ପ୍ରବୃଦ୍ଧ, ରୀତେ ବିତ୍ୱାଙ୍ଗନ ଭବିଷ୍ୟନ୍ତି ସର୍ବେ, ଯେ ଅବସ୍ଥିତ ପ୍ରତିନିଧି ସେ ଯୋଦ୍ଧା, ମୁଁ ହେଉଛି କାଳ, ଏଠି ଯେଉଁ ମୁଁ ଉପସ୍ଥିତ ହେଇଛି ସମସ୍ତଙ୍କୁ ନଷ୍ଟ କରିଦେବି, କାଳସ୍ମି ଲୋକକ୍ଷୟ କରୁ ପ୍ରବୃଦ୍ଧ, ଲୋକ କ୍ଷୟ କରିବା ପାଇଁ, ଲୋକଙ୍କୁ ଧ୍ୱଂସ କରିବା ପାଇଁ ମୁଁ ଏଠି ପ୍ରବୃତ୍ତ ହେଇଛି। ଭଗବାନ ଏଠି ରୁକ୍ମିଣୀ ଦେବୀ କହୁଛନ୍ତି କାଳ ହେଉଛନ୍ତି ଭଗବାନଙ୍କ ଭ୍ରୁବ, ଭ୍ରୁକୁଞ୍ଚିତରେ କାଳ କାର୍ଯ୍ୟ କରୁଛି, ଭଗବାନଙ୍କ ଆଜ୍ଞାରେ କାଳ ସବୁ ମୃତ୍ୟୁ ମଦଭୟାତ ବାତି ବାତ ୟଂ ମୃତ୍ୟୁ ସ୍ତରତ ମଦଭୟାତ, ଭଗବାନଙ୍କ ଆଜ୍ଞାରେ ମୃତ୍ୟୁ ମଧ୍ୟ କାର୍ଯ୍ୟ କରୁଛନ୍ତି, କାଳ ମଧ୍ୟ ଭଗବାନଙ୍କ ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ଭୁବ ଇତ୍ୱା ଭଗବତ ଭୁବ ଉଦୀରିତ କାଳ ବେଗ, ଏ ଭଗବାନଙ୍କର ଯେଉଁ ଭ୍ରୁକଞ୍ଚନରୁ ଏ କାଳ ଆରମ୍ଭ ହେଇଛି, କାଳ କାର୍ଯ୍ୟ କରୁଛନ୍ତି ବେଗ। ଧସ୍ତା ଶିଶୁ ଆବଜ ଭବ ନାକପତିନ କୁତନିଆ, ସାଧାରଣ ବନ୍ୟମାନଙ୍କ କଥା କ'ଣ କହିବା, ଧସ୍ତା ଆଶିଷ ଯେତେ ସବୁ ବ୍ରହ୍ମା ଇତ୍ୟାଦି ସବୁ ରହିଛନ୍ତି, ବହୁତ ଦେବତାମାନେ ସବୁ ଏସବୁ ଆଶିଷ ପ୍ରାପ୍ତ ହୋଇଛନ୍ତି, ବହୁତ ବଡ଼ ବଡ଼ ପୋଷ୍ଟ ରହିଛନ୍ତି, ଛୋଟିଆ କଥା ନୁହଁ। ଯେମିତି ଆମ ଭାରତବର୍ଷରେ ଜଣେ IAS ପ୍ରାପ୍ତ ହୋଇଯାଉଛନ୍ତି ମାନେ ସେ କେତେ ଉନ୍ନତ ସ୍ତରର, ତାଙ୍କର ସେଇଭଳି ଭାବରେ ଗର୍ବ ମଧ୍ୟ ହୋଇଯାଉଛି IAS। ତେଣୁ ଏ ଯେଉଁ ସେଇଭଳି ଭାବରେ ଏମାନେ ବ୍ରହ୍ମା, ଏଠି ଶିବ କୁହାଯାଇଛି ଯଦି ଭବ ଅବ୍ଜ ଭବ, କିନ୍ତୁ ଆଜି ଜଣେ ସନାତନ ଗୋସ୍ୱାମୀ କହୁଛନ୍ତି ଏଠି ଶିବଙ୍କର ନାମ ନିଆଯାଇ ନାହିଁ, ଅବ୍ଜ ଭବ ଶବ୍ଦର ଅର୍ଥ ହେଉଛି ବ୍ରହ୍ମା, ବ୍ରହ୍ମାଙ୍କୁ କୁହାଯାଉଛି ବ୍ରହ୍ମା, ଯେଉଁ ଭଗବାନ ଯେଉଁ ଗର୍ଭୋଦକ ସ୍ୱାମୀ ବିଷ୍ଣୁ ତାଙ୍କର ନାଭିରୁ ଯେଉଁ ପଦ୍ମ ବା ଅବ୍ଜ ଉଦ୍ଭୁତ ହୋଇଥିଲା, ସୃଷ୍ଟି ହୋଇଥିଲା, ସେଇ ପଦ୍ମରେ ବ୍ରହ୍ମା ଉପସ୍ଥିତ ହେଲେ ବା ବ୍ରହ୍ମା ଜାତ ହୋଇଛନ୍ତି, ତେଣୁ ତାଙ୍କୁ କୁହାଯାଉଛି ଅବ୍ଜଭବ, ଅବ୍ଜଭବ ବୋଲି କୁହାଯାଉଛି। ଅବ୍ଜ କହିଲେ ସେଇ ପଦ୍ମରେ ସୃଷ୍ଟି ହେଲେ ବା ସୃଷ୍ଟି ଉତ୍ପନ୍ନ ହେଲେ ବ୍ରହ୍ମା, ତେଣୁ ଏଠି ଆମର ଯଦିଓ ଓଡ଼ିଆରେ ଏଠି କୁହାଯାଇଛି ଶିବ ବୋଲି, କିନ୍ତୁ ସେଠି ସନାତନ ଗୋସ୍ୱାମୀ କହୁଛନ୍ତି ଶିବଜୀଙ୍କର ନ୍ୟାୟ ନିଆଯାଇ ନାହିଁ, କାହିଁକି ନିଆଯାଏନି ସେ କହିବେ ଆମେ ଶୁଣିବା। ତେଣୁ ଅବ୍ଜ ଭବ କହିଲେ ବ୍ରହ୍ମା ଇତ୍ୟାଦି, ନାକପତିନ, ନାକପତିନ କହିଲେ ନାକ କହିଲେ ସ୍ୱର, ସ୍ୱର୍ଗ, ସ୍ୱର ବ୍ୟୟଂ ସ୍ୱର୍ଗ ନାକ ଏସବୁ ରହିଛି, ସ୍ୱର୍ଗର ବିଭିନ୍ନ ନାମ ରହିଛି, ଅମରକୋଶରେ ଅମରକୋଶରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ନାକପତିନ ସ୍ୱର୍ଗର ଯେଉଁମାନେ ମୁଖ୍ୟ ରହିଛନ୍ତି ଇନ୍ଦ୍ର ଇତ୍ୟାଦି ନାକପତିନ, ଏମାନେ ଏମାନଙ୍କର ମଧ୍ୟ ଧସ୍ତା ଶିଶୁ ତାଙ୍କର ଯେଉଁ ଏ ପଦ ପ୍ରାପ୍ତ ହୋଇଛନ୍ତି ଭଗବାନ ଭ୍ରୁକୁଞ୍ଚନରେ ତାଙ୍କର ସବୁ ଶେଷ ହୋଇଯାଏ, ଭଗବାନଙ୍କ ନିଶ୍ୱାସରୁ ଏମାନେ ସବୁ ସୃଷ୍ଟି ହୁଅନ୍ତି, ଭଗବାନ ନିଶ୍ୱାସ ଇଏ ସବୁ ନଷ୍ଟ ହୋଇଯାଏ। ବ୍ରହ୍ମା ଭାଗବତ ଏଇ ଆମର ବ୍ରହ୍ମ ସଂଗୀତାର ବର୍ଣ୍ଣନା କରାଯାଇଛି, କାରଣ ତୋ ସାଇ ବିଷ୍ଣୁ ଯେଉଁ ନିଶ୍ୱାସ ଛାଡ଼ନ୍ତି, ଯେ ସେଇ ନିଶ୍ୱସିତ କାଳ ମଥା ଅବଲମ୍ବିଓ ଜୀବନ୍ତି ଲୋମ ବିଲ ଯା ଜଗଦଣ୍ଡ ନାଥା, ଏଇଭଳି ଭାବରେ ଅନେକ ଜଗଦଣ୍ଡ ସୃଷ୍ଟି ହୁଏ, ଖାଲି ବିଶ୍ୱ ଏଇ ବିଶ୍ୱଟି ସୃଷ୍ଟି ହେଇଛି ତା ନୁହଁ, ଏଇଭଳି ଭାବରେ କୋଟି କୋଟି ଜଗଦଣ୍ଡ ସୃଷ୍ଟି ହେଉଛି ଭଗବାନ ନିଶ୍ୱାସରୁ ଆସୁଛନ୍ତି, ଇଏ ଭଗବାନଙ୍କର ଏତେ ଶକ୍ତି ରହିଛି, ଭଗବାନଙ୍କର ଭଗବତ୍ତା ଐଶ୍ୱର୍ଯ୍ୟ ଏଇଭଳି ଭାବରେ ରହିଛି, ଭଗବାନ ନିଶ୍ୱାସରୁ ଜଗଦଣ୍ଡ, ଜଗଦଣ୍ଡ ଏ ଜଗତ ଗୋଲ ଅଣ୍ଡ ଅଣ୍ଡ ଭଳି ରହିଛି ସୃଷ୍ଟି ହେଉଛି, କ୍ଷୁଦ୍ର ଆକାରରୁ ସୃଷ୍ଟି ହୋଇକି ବିରାଟ ଆକାର ଧାରଣ କରୁଛି, ପୁଣି ସେଇଭଳି ଭାବରେ କ୍ଷୁଦ୍ର ଆକାର ହୋଇକରି ପୁଣି ଭଗବାନ ନିଶ୍ୱାସରେ ପ୍ରବେଶ କରିବ, ତେଣୁ ଏଇ ଯେଉଁ ନିଶ୍ୱାସର ପରିମାଣ ହେଉଛି କେତେ ନା ଜଗଦଣ୍ଡ ନାଥା, ଜୀବନ୍ତି ଲୋମ ବେଳେ ଯାହା ଜଗଦଣ୍ଡ ନାଥା, ଭଗବାନଙ୍କର ଲୋମରେ ଏଇସବୁ ଏଇଭଳି ଭାବରେ ଭୌତିକ ଜଗତ ସବୁ ରହିଛି, ତାଙ୍କ ନିଶ୍ୱାସରୁ ଏହିସବୁ ସୃଷ୍ଟି ହେଉଛି। ପୁଣି ଯେତେବେଳେ ସେ ପ୍ରଶ୍ୱାସ ନେଉଛନ୍ତି ନିଶ୍ୱାସ ନେଉଛନ୍ତି, ଏ ବ୍ରହ୍ମାଙ୍କର ଆୟୁଷ ଶେଷ ହେଇଯାଉଛି। ବ୍ରହ୍ମାଙ୍କର ଆୟୁଷ କିଭଳି ଭାବରେ ଆମେ ଚିନ୍ତା କରିପାରିବା ନାହିଁ। ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ସହସ୍ର ଯୁଗ ପର୍ଯ୍ୟନ୍ତ, 1000 ଦିବ୍ୟ ଯୁଗ ହେଲେ ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ତ୍ରତୀୟା ଦ୍ୱାପର କଳି, ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ। କେବଳ କଳିଯୁଗର ପରିମାଣ ହେଉଛି 432,000 ବର୍ଷ। ତେଣୁ ସେହିଭଳି ଭାବରେ କଳିଯୁଗର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, କଳିଯୁଗର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ, କଳିଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ତେଣୁ ସତ୍ୟ ତ୍ରତୀୟା ଦ୍ୱାପର କଳି ଏ ଗୋଟିଏ ଦିବ୍ୟ ଯୁଗ ଯଦି ହିସାବ କରାଯିବ 43,20,000 ବର୍ଷ ହେବ। ଆକୁ ଯଦି 1000 ଗୁଣାଯିବ, ଏଇଟା ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ପୁଣି ତେହ ରାତ୍ର ବିଦଜନା, ସେହିଭଳି ଭାବରେ ତାଙ୍କ ରାତ୍ରି ରହିଛି, ଏହିଭଳି ଭାବରେ ତାଙ୍କର ମାସ ବର୍ଷ ହୋଇକରି 100 ବର୍ଷ ସେ ଜୀବନ ଧାରଣ କରନ୍ତି। ଏଇଟାକୁ ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଇଛନ୍ତି। ଆମେ ଦେଖିବା ବର୍ଷା ଦିନରେ ଝଡ଼ି ପୋକ ସବୁ ସୃଷ୍ଟି ହୁଅନ୍ତି, ଝଡ଼ି ପୋକଙ୍କର ଜୀବନର କାଳ ଆୟୁଷ କେତେ ନା, ସେଇ ଗୋଟିଏ ରାତ୍ରି, ଗୋଟିଏ ରାତ୍ରିରେ ସେ ଉତ୍ପନ୍ନ ହୁଅନ୍ତି, ଗୋଟିଏ ରାତ୍ରିରେ ସେ ବଂଶ ବିସ୍ତାର କରନ୍ତି, ସେଇ ଗୋଟିଏ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଯାଏ ଏଇଭଳି ଭାବରେ। ତେଣୁ ତାଙ୍କୁ ଯଦି କୁହାଯିବ ଯେ ମନୁଷ୍ୟମାନଙ୍କର ଏଇଟା ଗୋଟିଏ ରାତ୍ରିର ପରିମାଣ, ସେହିଭଳି ଭାବରେ ମନୁଷ୍ୟମାନଙ୍କର ଦିନ ରହିଛି, ତାଙ୍କର ମାସ ରହିଛି, ବର୍ଷ ରହିଛି, ଏହିଭଳି ଭାବରେ ମନୁଷ୍ୟମାନେ 100 ବର୍ଷ ଜୀବନ ଧାରଣ କରନ୍ତି, ସେମାନେ ବୁଝିପାରିବେ ନାହିଁ। ପ୍ରଭୁପାଦ ମହାରାଜ ଏହି ଉଦାହରଣଟି ଦେଇଛନ୍ତି। ତେଣୁ ବ୍ରହ୍ମାଙ୍କର ଆୟୁଷ ଏହିଭଳି ଭାବରେ ଏତେ 100 ବର୍ଷ ରହିଛି, କୋଟି କୋଟି ବର୍ଷ, କେବଳ ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ଆଉ ଗୋଟିଏ ରାତ୍ରି ମିଶିଲେ 864 କୋଟି ବର୍ଷ, ଆକୁ 30 ଗୁଣିଲେ ଗୋଟିଏ ମାସ, ଆକୁ 12 ଗୁଣିଲେ ଗୋଟିଏ ବର୍ଷ, ଆକୁ 100 ଗୁଣିଲେ ଏତିକି ହେଉଛି କୋଟି କୋଟି ବର୍ଷ ଆୟୁଷ ହେଉଛି ବ୍ରହ୍ମାଙ୍କର। କିନ୍ତୁ କାରଣ ଦକସାଇ ବିଷ୍ଣୁ ଯେତେବେଳେ ନିଶ୍ୱାସ ଛାଡ଼ନ୍ତି, ତାପରେ ସେମାନେ ଜୀବନ ଧାରଣ କରନ୍ତି, ପୁଣି ଯେତେବେଳେ ନେଇଯାଆନ୍ତି ପ୍ରଶ୍ୱାସ ନେଇଯାଆନ୍ତି, ଏମାନେ ସବୁ ତାଙ୍କ ଶରୀରରେ ଲୀନ ହୋଇଯାଆନ୍ତି, ଶରୀରରେ ଯାଇକି ପ୍ରବେଶ କରନ୍ତି, ଲୀନ ହୋଇଯିବେ ମାନେ ତାଙ୍କର ଆଉ ଅସ୍ତିତ୍ୱ ରହିବ ନାହିଁ ତା ନୁହଁ। ଆମ ସମସ୍ତଙ୍କର ଗୋଟିଏ ରହିଛି ଅସ୍ତିତ୍ୱ, ରହି ସବୁବେଳ ପାଇଁ ରହିଛି, ଏମିତି ନୁହଁ ଆମେ ଆତ୍ମା ମାୟାବାଦ, ମାୟାବାଦ ଭାଷ୍ୟ ହେଉଛି କ'ଣ, ଆମେ ମୁକ୍ତି ପାଇଲେ ଭଗବାନଙ୍କ ଶରୀରରେ ଲୀନ ହୋଇଯିବା, ଲୀନ ହୋଇଯିବା ଅର୍ଥ ନୁହଁ ଆମର ଅସ୍ତିତ୍ୱ ରହିଲା ନାହିଁ, ନା ସବୁବେଳ ପାଇଁ ଆମର ଅସ୍ତିତ୍ୱ ରହିଛି। ସନାତନ ସନାତନ କୁହାଯାଇଛି ନା, ସବୁବେଳ ପାଇଁ ରହିଛି ଆମର। ଭଗବତ ଗୀତା ଆରମ୍ଭରେ ଭଗବାନ ସେଇଟା କହିଲେ ଅର୍ଜୁନଙ୍କୁ, ସେ କହିଲେ ଇଏ ଅର୍ଜୁନ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ତୁମେ ନଥିଲ କି ମୁଁ ନଥିଲି କି ଭାଇ ରାଜାମାନେ ନଥିଲେ, ଏବଂ ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ। ତେଣୁ ଭଗବତ ଗୀତା ଆରମ୍ଭରେ ଭଗବାନ ଏହି ଉପଦେଶ ଦେଇଛନ୍ତି ଅର୍ଜୁନକୁ, ଏ ପ୍ରଥମ ଶିକ୍ଷା ଦେଇଛନ୍ତି ଅର୍ଜୁନକୁ। ନ ତୁ ନେଇମେ ଜନାଦିପା ନ ଚାହିଁବ ନ ଭବିଷ୍ୟାମ ସର୍ବେ ଭାଇ ମତପରମ, ଆମେ ସବୁବେଳ ପାଇଁ ଆମେ ରହିଛେ, ଇଏ ହେଉଛି ସନାତନ, ଆମେ ସନାତନ। ତେଣୁ ଭଗବାନ ଶରୀରରେ ରହିଲେ ମଧ୍ୟ ପୁଣି ତାଙ୍କର ଯେତେବେଳେ ସମୟ ଆସିବ ସେମାନେ ପୁଣି ଆସିବେ, ପୃଥିବୀ ଭୌତିକ ଜଗତରେ ଘୁରି ବୁଲୁଥିବେ। ଜଣେ ଭଗବାନଙ୍କର ଶରଣରେ, ଭକ୍ତଙ୍କର ଶରଣରେ ଯାଇ ଭଗବାନଙ୍କ ଶରଣରେ ଗଲେ ହିଁ ଏ ଭବସାଗରରୁ ଭବସାଗରରୁ ଉଦ୍ଧାର ପାଇବେ, ନହେଲେ ଭବସାଗରରେ ଉବୁଟୁବୁ ହେଉଥିବେ। ଭବସାଗରରୁ ଉଦ୍ଧାର ପାଇବା ଏତେ ସହଜ କଥା ନୁହଁ, ଅନାଦିକାଳ ଧରି ଆମେ ରହିଛେ ଭବସା ଭୌତିକ ଜଗତରେ, ଆମେ ଉଦ୍ଧାର ପାଇପାରିବା ନାହିଁ ଯଦି ଭଗବାନଙ୍କ ଶରଣରେ ନ ଯିବା। ତେଣୁ ଭଗବାନଙ୍କ ଶରଣରେ ଯିବା ପାଇଁ ହେଲେ ଜଣେ ଭକ୍ତଙ୍କର ଶରଣରେ ଯିବାକୁ ପଡ଼ିବ, ତାହେଲେ ଯାଇ ଭଗବାନଙ୍କ ଶରଣରେ ଯାଇକି ଭଗବାନ ଭଜନ କରିବା। ତେଣୁ ଯେଉଁମାନେ ଅବଜ ବ୍ରହ୍ମା ମଧ୍ୟ ଏଇଭଳି ଭାବରେ ଲୀନ ହୋଇଯାଆନ୍ତି, ବ୍ରହ୍ମା କହିଲେ ସବୁ ବ୍ରହ୍ମା ନୁହନ୍ତି, ଯେଉଁମାନେ 3 ପ୍ରକାର ବ୍ରହ୍ମା ରହିଛନ୍ତି ଆମର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଜଣେ କର୍ମୀ ବ୍ରହ୍ମା, ଜଣେ ଜ୍ଞାନୀ ବ୍ରହ୍ମା, ଜଣେ ଭକ୍ତ ବ୍ରହ୍ମା। ଆମର ଏଇ ଯେଉଁ ବ୍ରହ୍ମା ହେଉଛନ୍ତି ଭକ୍ତ ବ୍ରହ୍ମା, ତେଣୁ ଆମେ ଏଇ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, ଆମେ ଭକ୍ତି କରୁଛେ। କିନ୍ତୁ କେଉଁ କେଉଁ ଯୁଗରେ କେଉଁ କେଉଁ ସୃଷ୍ଟିରେ ବ୍ରହ୍ମା ଯେଉଁ ହୁଅନ୍ତି, କିଏ କର୍ମୀ ବ୍ରହ୍ମା ମଧ୍ୟ ହେଇଥାଇପାରନ୍ତି, କାରଣ ଯେଉଁମାନେ 100 ଜନ୍ମ ଧରିକି ସ୍ୱଧର୍ମ ପାଳନ କରିବେ ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ। ଚତୁର୍ଥ ସ୍କନ୍ଧରେ ଶିବଜୀ ଏ କଥା କହୁଛନ୍ତି ପଚିତାମାନଙ୍କୁ, ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ ବିରଞ୍ଚିତା ମେତି। ତେଣୁ ଏ ଯେଉଁ ରହିଛନ୍ତି ଯେଉଁମାନେ କର୍ମୀ ବ୍ରହ୍ମା ସେମାନେ ଉଦ୍ଧାର ପାଇପାରନ୍ତି ନାହିଁ, ସେମାନେ ପୁଣି ଭଗବାନଙ୍କ ଶରୀରରେ ଯାଇ ପ୍ରବେଶ କରନ୍ତି, ପୁଣି ଯେତେବେଳେ ସମୟ ଆସେ ସେମାନେ ପୁଣି ଆସନ୍ତି, ଜନ୍ମ ନିଅନ୍ତି, ଏହିଭଳି ଭାବେ ଚାଲେ। ଯାହା ହଉ, ଏଠି ଧ୍ୱସ୍ତା ଶିଶୁ ଆବ୍ଜ ଭବ ନାକପତିନ କୁତୋନି, ଆଉ ଅନ୍ୟମାନଙ୍କ କଥା କ'ଣ କହିବ, ଯେଉଁଠି ବ୍ରହ୍ମା ଏବଂ ଦେବତାମାନେ ଏଇଭଳି ଭାବରେ ରହି ମାନେ ନଷ୍ଟ ହେଇଯାଏ, ତାଙ୍କର ଆଶିଷ ସବୁ ଚାଲିଯାଏ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଭଗବାନ ଯେଉଁ କହୁଥିଲେ ତୁମେ ଜଣେ ରାଜାଙ୍କୁ ବିବାହ କର, ତାଙ୍କର ବହୁତ ଐଶ୍ୱର୍ଯ୍ୟ ଇତ୍ୟାଦି ରହିଛି, ତାଙ୍କ କଥା କ'ଣ କହିବା। ବ୍ରହ୍ମା ଇନ୍ଦ୍ର ଆଦି ସେମାନଙ୍କର ନଷ୍ଟ ହେଇଯାଉଛି ଆଶିଷ, ଆଉ ସେମାନେ ଆଉ କେଉଁ ଅନ୍ୟମାନଙ୍କ କଥା ମୁଁ କ'ଣ କହିବି। ହଁ, ସେମାନଙ୍କୁ କ'ଣ ବିବାହ କରିବେ, ଆପଣଙ୍କର ଏଇ ଯେଉଁ ରହିଛି ଐଶ୍ୱର୍ଯ୍ୟ ଏ କେବେ ନଷ୍ଟ ହେବ ନାହିଁ, ସବୁବେଳ ପାଇଁ ରହିଛି ଐଶ୍ୱର୍ଯ୍ୟ। ଏହିଭଳି ଭାବରେ ଏ ଶ୍ଳୋକଟିର ଅର୍ଥ ଅନେକ କଥା ରହିଛି, ଆମେ କିଛି ସମୟ ଦେଖିକି ବର୍ଣ୍ଣନା କଲେ। ଏଠି ସନାତନ ଗୋସ୍ୱାମୀ ତାଙ୍କର ଟୀକାର ସେ କଥା କହୁଛନ୍ତି ଯେ ନ୍ୟସ୍ତ ଦଣ୍ଡଉ କହିଲେ ମୋକ୍ଷୋପେକ୍ଷକୀ, ନ୍ୟସ୍ତ ଦଣ୍ଡ କହିଲେ ଯେଉଁମାନେ ମୁକ୍ତିପ୍ରାପ୍ତ ହେବା ପାଇଁ ଚାହାନ୍ତି, ମୋକ୍ଷ ମୁକ୍ତିପ୍ରାପ୍ତ ହେବା ପାଇଁ ଚାହାନ୍ତି, କିନ୍ତୁ ସେମାନେ ଯେତେବେଳେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ଏ ମୁକ୍ତିକୁ ମଧ୍ୟ ତୁଚ୍ଛ କରିଦିଅନ୍ତି, ସେମାନେ ମୁକ୍ତି ଚାହାନ୍ତି ନାହିଁ। ଯେମିତି ଆମେ ସବୁଦିନ ପ୍ରାର୍ଥନା କରୁଛେ, ମହାପ୍ରଭୁ ସେ ଶିକ୍ଷା ଆମକୁ ଦେଇଛନ୍ତି କେମିତି ଆମେ ଭଗବାନ ପ୍ରାର୍ଥନା କରିବା, ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହିତି କୁତୈ। ଜନ୍ମନି ଜନ୍ମନି ଶବ୍ଦର ଅର୍ଥରେ ଆମେ ମୁକ୍ତି ମଧ୍ୟ ଚାହୁଁନାହୁଁ, ଆମେ ଅନେକ ଜନ୍ମ ନେବା କିଛି ଅସୁବିଧା ନାହିଁ, କିନ୍ତୁ ଏତିକି ପ୍ରାର୍ଥନା ପ୍ରଭୁ ଆପଣଙ୍କର ଭକ୍ତି ଆମ ପାଖରେ ରହୁ, ଭବତା ଭକ୍ତି ଅହେତୁକି ଅହେତୁକି ଭକ୍ତି ରହୁ। ତେଣୁ ସନାତନ ଗୋସ୍ୱାମୀ ଏଭଳି ଭାବରେ ତାର ଅର୍ଥକୁ ପ୍ରକାଶ କରିଛନ୍ତି, ନସ୍ତ ଦଣ୍ଡେଇ ମୁଖ୍ୟ ପକ୍ଷେ କି ସନ୍ୟାସୀ ଭିରପି କିଂ ପୁନଃ ମୋକ୍ଷ କି। ତେଣୁ ଏଠି କହୁଛନ୍ତି କ'ଣ ନା, ୟୋର୍ ଗ୍ଲୋରିଜ୍ ଆର୍ ସଙ୍ଗ୍ ଗିଭିନ୍ ବାଇ ସନ୍ୟାସିଜ୍ ହୁ ଆସ୍ପେୟାର୍ ଫର୍ ଲିବରେସନ୍ ନ୍ୟସ୍ତଦଣ୍ଡ। ହ୍ୱାଟ୍ ଟୁ ସ୍ପିକ୍ ଅଫ୍ ନାରଦ ଆଣ୍ଡ ଅଦର୍ସ ହୁ ଡିସ୍ରିଗାର୍ଡ ଲିବରେସନ୍। ତେଣୁ ଅନ୍ୟମାନଙ୍କ କଥା କ'ଣ କହିବା, ଯେଉଁମାନେ ନାରଦ ଇତ୍ୟାଦି ସେମାନେ ମୋକ୍ଷ ମଧ୍ୟ ଚାହାନ୍ତି ନାହିଁ, ସେମାନେ କେବଳ ଭକ୍ତି ଚାହାନ୍ତି। ଯଦି ଭଗବାନ କହିବେ କ'ଣ ମୋର ଏତେ ଗୁଣ ଅଛି, ହ୍ୱାଟ୍ ଇଜ୍ ଦ ଗ୍ଲୋରି, ନା ସେଇଠି ଇଏ କହୁଛନ୍ତି ସନାତନ ଗୋସ୍ୱାମୀ ଯେ ଆପଣଙ୍କର ଏଇଭଳି ଭାବରେ ପ୍ରଭାବ ରହିଛି, ଆତ୍ମା ଅନ୍ତର୍ଯ୍ୟାମୀ ଲର୍ଡ଼ ଆଣ୍ଡ ୟୁ ଗିଭ୍ ୟୋର୍ ସେଲ୍ଫ ଆତ୍ମଦ ୟୁଆର୍ ଚୋଜନ୍ ବାଇ, ଆପଣ ନିଜକୁ ପ୍ରଦାନ କରନ୍ତି, ନିଜେ ନିଜକୁ ପ୍ରଦାନ କରନ୍ତି, ଭକ୍ତି ପ୍ରଦାନ କରନ୍ତି, ନିଜେ ନିଜକୁ ପ୍ରଦାନ କରିଦିଅନ୍ତି। ଆତ୍ମା କହିଲେ ସର୍ବ ଅନ୍ତର୍ଯ୍ୟାମୀ ଈଶ୍ୱର, ଆପଣ ସମସ୍ତଙ୍କର ଅନ୍ତର୍ଯ୍ୟାମୀ ରହିଛନ୍ତି, ସମସ୍ତଙ୍କ ଈଶ୍ୱର ସମସ୍ତେ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ତଥାପି ଆପଣ ନିଜକୁ ପ୍ରଦାନ କରନ୍ତି ତାଙ୍କ ପାଖରେ, କାରଣ ଆପଣଙ୍କର ଆଉ ଦେବା ପାଇଁ କିଛି ରହେ ନାହିଁ ତାଙ୍କୁ। ଏ କଥାଟି ବ୍ରହ୍ମା ଯେତେବେଳେ ଭଗବାନ ସ୍ତୁତି କରୁଛନ୍ତି ଦଶମ ଚଉଦ ଅଧ୍ୟାୟରେ ସେ କଥାଟି କହିଛନ୍ତି, ପ୍ରଭୁ ଆପଣ ଏଭଳିକି ବକି ଯିଏ ଆପଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ତାଙ୍କୁ ସେ ଆପଣ ତାଙ୍କ ମାଆଙ୍କର ଗତି ପ୍ରଦାନ କଲେ, ଆଉ ବ୍ରଜବାସୀମାନଙ୍କ ଦେବା ପାଇଁ କ'ଣ ଆପଣଙ୍କ ପାଖରେ ଆଉ ଅଛି, କ'ଣ ଅଛି। ତେଣୁ ଭଗବାନ ତାଙ୍କୁ ନିଜକୁ ପ୍ରଦାନ କରିଦିଅନ୍ତି ଆତ୍ମଦେହ। ଏଠି କହୁଛନ୍ତି ସନାତନ ଶ୍ରୀ ଶିବସ୍ୟା ଅନୁକ୍ତି କାହିଁକି ନା ତସ୍ୟ ନାକପତ୍ୟନ୍ତର୍ଗତତ୍ୱା, ଶିବଙ୍କର ଏଇଠି ଉକ୍ତି କୁହାଯାଏ ନାହିଁ କାହିଁକି ନା ଏ ନାକପତି ଭିତରେ ସେ ଆସୁଛନ୍ତି, ସ୍ୱର୍ଗର ପତି ସ୍ୱର୍ଗର ଈଶ୍ୱର ସେମାନେ ସବୁ ରହିଛନ୍ତି, ଶିବଜୀ ମଧ୍ୟ ସେଇଭଳି ଭାବରେ, ତେଣୁ ତାଙ୍କର ସେପାରେଟଲି ଉକ୍ତି ନ କରାଯାଇ ନାହିଁ। ଯାହା ହଉ, ଏଇଭଳି ଭାବରେ ଆମେ ଏ କଥାକୁ ବର୍ତ୍ତମାନ ବିଶ୍ରାମ ଦେବା, ତେଣୁ ଆମେ 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିକିରି ଆମେ କଥାକୁ ବିଶ୍ରାମ ଦେବା।